জয় মা বাণেশ্বরী। লিজার সাউন্ড প্রথম থর পাই উপস্থাপন করছেন টি সিরিজ ক্যাসেট্রে
বাণেশ্বরী গণনাট্যর নূতন মনছুঁয়া পারিবারিক যাত্রা
টুকুমুসি, রচনা সুকান্ত দাস,
নির্দেশনা শরত বিশ্বাল,
সঙ্গীত ওড়িয়া যাত্রা জগতর অপ্রতিদ্বন্দ্বী সঙ্গীত নির্দেশক, ওড়িয়া যাত্রা ক্যাসেটর স্রষ্টা অমরেন্দ্র মহান্তি।
দেখল অবিনাশ ভাই, মো ঘর তম ঘর ঠার বড় হয়েছি,
তু এত বড় ঘর কোণ করবু?
কী মো ঘর মো বর আসব, নুয়া বই ভাত তরকারি রাঁধিবি।
তু নুয়া বই ভাত তরকারি রাঁধিবু, কি খাইব?
কী মু খাইবি, মো বর খাইব, মো টিকি পুয়া খাইব।
এ সিঙ্গার নাকি তোমে কি ভাব ভাই?
কী তুমি মো বর, মু তম কন্যা।
এ অবসর কথা কোণ কৌছি, গোটা গোটারে তো ঘর ফর ভাঙ্গি দেবি।
ঘর ভাঙলে মো ভাউজ ডাকিবি।
ভাউজ ডাকিবু?
ধুলি ঘর কথা কৌলি
হাউ ঠাকুর করতু, তুম ধুলি ঘর সতের পরিণত হো
হেলা তো।
হ্যাঁ হেলা।
অবিনাশ স্কুল আসলে খাইব চাল?
না খাইবি নাই।
সতের অবিনাশ ভাই, তুমি মো উপর রাগিছ, তুমি ন খাইলে তুম ঘরক মু মোটা আসবিনি, তুম সঙ্গে বৌ কা খেলে খেলবিনি, আস খাইব। হউ আজ তোমার মর কটি।
বিনা বিনা বিনা, এ বিনা
কোন হেলা?
আরে এটি কোন হউছি? ই কোন রশ্মি অবিনাশ কি রে, স্কুল আসি খাইবা কোন যাই এটি কোন বসছ? রশ্মি রশ্মি, এই রে বাবা অবিনাশ।
না বুঝিবি নাই
বিনা, কোন হয়েছে? কোন
ধুলি খেলে যে রশ্মি কহিলা অবিনাশ কু তুমি মো বর হব।
আচ্ছা
সেইপা খুমান দেখ
এই কথা। আচ্ছা হলা হলা, অবিনাশ অবিনাশ রশ্মি কোণ মো সঙ্গে কথাবার্তা করবে না? আচ্ছা ঠিক আছে, আজ মু গোটে বড়িয়া জিনিস আনিছি, আগ যে মো সঙ্গে কথাবার্তা করব মু তাকে সে জিনিসটা দেবি। আচ্ছা কহিল কি সে জিনিস নব হাতের কিলো কি রে, কোণ এই মন দুঃখ করি বসতল, মু কথা মু ডাকিলি শুণু না, কোণ জিনিস নবা কথা কহিলা বেলু কোণ সে কহিলা মু নেবি, এ কইছি মু নেবি। আচ্ছা হলা, তম দি জনকু আজ এই জিনিসটা দেবি। আচ্ছা আগ কহিল তুমি কেই কাহ উপরে রাগিবনি তো?
নাই।
কেই কাহ উপরে অভিমান করিবনি তো?
নাই।
ঠিক আছে, আচ্ছা এই দেখিল মো হাতরে কোণ
টুকুমুসি।
হ্যাঁ টুকুমুসি, এ টুকুমুসি আজ মু তম দি জনকু দউছি, এ টুকুমুসি হব তম ধূলি খেলার প্রথম সাথী, আউ তম দি জনকু নেই মু গোটিয়ে ছোটিয়া সংসার গড়িবি, সে সংসারটির নাম রাখিবি টুকুমুসি।
টুকুমুসি রে টুকে মুসি তোরে খুশি রে মোরে খুশি, টুকুমুসি রে টুকে মুসি ଶୋଇବ ଏଇ ଦୁନିଆରେ କାହାଣି ହେବ
ଆମ ପ୍ରେମ ଦିନେ ସତ ହୋଇବ ଏଇ ଦୁନିଆରେ କାହାଣି ହେବ
ମୁସିରେ ଟୁକେ ମୁସି ତମରି ଖୁସିରେ ଆମରି ଖୁସି
ତୁକୁ ମୁସିରେ ଟୁକେ ମୁସି ତମରି ଖୁସିରେ ଆମରି ଖୁସି
ତୁକୁ ମୁସିରେ ଟୁକେ ମୁସି ତମରି ଖୁସିରେ ଆମରି ଖୁସି
ତୁକୁ ମୁସିରେ ଟୁକେ ମୁସି ତମରି ଖୁସିରେ ଆମରି ଖୁସି
ହସ ଖେଳ କଣ୍ଢେଇ ଘର
ଦିନେ ସତ ହେବ କଲେ ଠାକୁର
ତୁମ ହସ ଖେଳ କଣ୍ଢେଇ ଘର
ଦିନେ ସତ ହେବ କଲେ ଠାକୁର
ଖୁସି ଖୁସି ଆମେ ସଭିଏ ଖୁସି ତୁକୁ ମୁସିରେ ତୁକେ ମୁସି
ହ୍ୟାଲୋ ହଁ ମୁଁ ଫାଣ୍ଡି ଜମାଦାର ଅରବିନ୍ଦ କାନୁନଙ୍କୁ କହୁଛି ହ୍ୱାଟ ଗାଡି ନମ୍ବର କେତେ ଅଲ୍ ରାଇଟ୍ ରାମ ସିଂ
ସାର୍
ଫରେଷ୍ଟ ଚେକ୍ ଗେଟ୍ ଟେଲିଫୋନ୍ କରିଛି କୌଣସି ଏକ ଚୋରା କାଠ ବୋଝେଇ ଟ୍ରକ୍ ଫରେଷ୍ଟ ଚେକ୍ ଗେଟ୍ ଭାଙ୍ଗି ପଳାଇଯାଉଛି ଗାଡି ନମ୍ବର 13379 ଯାଅ ରାସ୍ତା ଅବରୋଧ କରି ଗାଡି ଅଟକା
ସାର୍ ମୁଁ ଏକା ଯିବି ବର୍ତ୍ତମାନ ମୋ ବ୍ୟକ୍ତ ଫାଣ୍ଡିରେ କେହି ନାହାନ୍ତି
ଅଲ୍ ରାଇଟ୍ କାମ ହୋଇଥିଲି
ହେଲ୍ପର ହେଲ୍ପର ଡୋର ଲକ୍ କରି ପଳେଇ ଯା ମାଲିକକୁ ଖବର ଦେ ପୋଲିସ ବାଲା ଆମ ଗାଡି ଅଟକେଇଛି ସାରା ପୋଲିସ ବାଲା ମତେ ହୁଏତ ଆରେଷ୍ଟ କରିପାରେ ଯେତେ ଶୀଘ୍ର ଏଠୁ ପଳେଇ ଯିବା ଉଚିତ ନମସ୍କାର ସାର୍
ପଳେଇବାକୁ ଚେଷ୍ଟା କଲେ ଗୁଳି କରିବି କାଠ ଗାଡିର ପରମିଟ ଅଛି
ପରମିଟ ନାହିଁ ସାର୍
ତୋ ଗାଡିର ମାଲିକ କିଏ
ମାଲିକ ମନା କରିଛନ୍ତି ନାଁଟା କହିବାକୁ
ରାମ ସିଂ
ସାର୍
ପଚାର
ଫରେଷ୍ଟ ଚେକ୍ ଗେଟ୍ ଭାଙ୍ଗି ପଳେଇ ଆସୁଛୁ କହ ତୋ ମାଲିକ ନାଁ କଣ
କହିଲି ପୁରା କହିବିନି
କହିବୁନି ଶଳା କେମିତି ନତ ମୁଁ ଦେଖିବି
କହୁଛି ସାର୍
କହୁଛି
ମୋ ମାଲିକ ନାଁ ହଉଛି
ରାମ ସିଂ
ସାର୍
ମୁଁ ତ ଟ୍ରିଗର ଟିପିନି ତେବେ ଡ୍ରାଇଭରକୁ ଗୁଳି କଲା କିଏ ଗୁଳି କଲା
ତମେ ଡ୍ରାଇଭରକୁ ଗୁଳି କରିଛ ଜମାଦାର ତାର ପ୍ରମାଣ ମୋ କ୍ୟାମେରାରେ ଥିବା ନେଗେଟିଭ
ଇମ୍ପସିବୁଲ
ୟେସ୍ ମଷ୍ଟ ପସିବୁଲ
ଆପଣଙ୍କ ପରିଚୟ ମୁଁ ଜାଣିବାକୁ ଚାହେଁ
ତୋ ଭଳି ଗୋଟେ ୱାନ୍ ଷ୍ଟାର୍ ଧରି ଖାକି ପୋଷାକ ପିନ୍ଧା ମାଙ୍କଡ ପାଖରେ ମୁଁ ମୋର ପରିଚୟ ଦେବାକୁ ବାଧ୍ୟ ନୁହେଁ
କଣ କହିବାକୁ ଚାହାନ୍ତି ଆପଣ
ଡ୍ରାଇଭରକୁ ଗୁଳି କଲୁ କାହିଁକି
ଇମ୍ପସିବୁଲ
ୟେସ୍
ନା ମୁଁ ଡ୍ରାଇଭରକୁ ଗୁଳି କରିନି
ସାର୍ ଗୁଳି କଲେ କେତେବେଳେ ମୁଁ ତ ସାର୍ଙ୍କ ପାଖେ ରହିଛି
ସାର୍ ଫାଙ୍କି ଦେବାକୁ ଚେଷ୍ଟା କଲେ ଆଇନ ତତେ କ୍ଷମା ଦେବନି ଜମାଦାର ଏଇ କେସ୍ ଉପରେ ତତେ ହୁଏତ ଯାବଜ୍ଜୀବନ ଜେଲ୍ ହେଇଯାଇପାରେ
ସେ ଚିନ୍ତା ପରେ ଆଗେ ମୁଁ ଆପଣଙ୍କ ପରିଚୟ ଜାଣିବାକୁ ଚାହେଁ
ଏତେ ପତଳା କଲିଜା ନେଇ ତୋର ପୋଲିସ ଚାକିରି କରିବା ଉଚିତ ନଥିଲା ଜମାଦାର ରାମ ସିଂ ତମେ ତ ଅନେକ ଦିନ ହେଲା ଏଠିକି ରହିଲଣି ଏଠିକାର ହାଲଚାଲ ବିଷୟରେ ଜମାଦାରକୁ ଟିକେ ଆଗରୁ ଜଣେଇ ଦେଇପାରିଲନି ବିଚରା ନୂଆ ଲୋକ ନୂଆ ଚାକିରି କରିଛି ଏଠିକାର ଆଦବ କାଇଦା ବିଷୟରେ ତାକୁ ମାଲୁମ ନାହିଁ ବାଘ ଶିକାର କରିବାକୁ ଆସି ବିଚରା ବାଘର ଶିକାର ହେଇଗଲା ଯେ
ଏକଥା କହିବାର ଅର୍ଥ
ସବୁ କଥାର ଅର୍ଥ ବୁଝିବାକୁ ଚେଷ୍ଟା କରନା ଜମାଦାର ତୋ ବଡ଼ ବାବୁକୁ ଡକେଇଛି, ସେ ଆସିଲେ ତାଠୁ ଅର୍ଥଟା ବୁଝି ନେବୁ।
ଏ ମର୍ଡର କେସ୍ ପାଇଁ ମୁଁ ବର୍ତ୍ତମାନ ଆପଣଙ୍କୁ ଆରେଷ୍ଟ କରୁଛି।
ତୋ ସାହସକୁ ମୁଁ ପ୍ରଶଂସା ନ କରି ରହିପାରୁନି ଜମାଦାର। ଆରେ ତୋ ଭଳି କେତେ ପୋଲିସ ଅଫିସର ମୋ ଗୁଳିର ଶିକାର ହେଇଛନ୍ତି ତା ହିସାବ ମୁଁ ନିଜେ ବି କହିବିନି। ବିଶୁ ଦାଦାକୁ ଆରେଷ୍ଟ କରିବୁ ତୁ?
ଓ ଆପଣ ତାହେଲେ ସେ ଦୁର୍ଦ୍ଦାନ୍ତ କ୍ରିମିନାଲ ବିଶୁ ଦାଦା?
ସାର୍ ନମସ୍କାର, ଆପଣଙ୍କ ଚେହେରା ଦେଖି ମୁଁ ଆଗରୁ ଅନୁମାନ କରୁଥିଲି ଆପଣ ସେଇ ବିଶୁ ଦାଦା।
କଣ ହେଇଛି ଦାଦା ସାହେବ?
ମର୍ଡର
କି ଝମେଲା, ଏ ଲୋକଟା କି?
ମୋର ଡ୍ରାଇଭର।
ମର୍ଡର କଲା କି?
ତମରି ଜମାଦାର।
ଇସ୍ କି ଝମେଲା। ଅରବିନ୍ଦ ମତେ ବିଶ୍ୱାସ କରନ୍ତୁ ସାର, ମୁଁ ଡ୍ରାଇଭରକୁ ମର୍ଡର କରିନି।
ତମେ ମର୍ଡର କଲ ନାହିଁ ତ ଡ୍ରାଇଭର ମଲା କେମିତି?
ସାର୍
ତମେ ଫାଣ୍ଡିକି ଆସିବା ଦିନ ମୁଁ ତମକୁ କହିଥିଲି ନା, ତମେ ହଉ ତ ନୂଆ ଲୋକ, ଯେକୌଣସି କାମ କରିବା ପୂର୍ବରୁ ମୋ ପରାମର୍ଶ ନେଇ କରିବ ବୋଲି, ଯେକୌଣସି କାଠ ଗାଡ଼ିକୁ ଅଟକାଇବା ପୂର୍ବରୁ ଗାଡ଼ି ନମ୍ବରଟା ମୋତେ ଫୋନ୍ରେ ଜଣେଇବା ବୋଲି।
ସାର୍ ମୋରି ଆଖି ଆଗରେ ଜାତୀୟ ସମ୍ପଦ ଜଙ୍ଗଲ ନଷ୍ଟ ହେଇଯିବ, ମୁଁ ପୋଲିସ ହେଇ ନିରବ ରହିବାଟା କଣ ଠିକ୍ ହେବ? ସାର୍
ଜଙ୍ଗଲ ନଷ୍ଟ ହେଲେ ତାର କୈଫିୟତ ଦେବ ଫରେଷ୍ଟ ଡିପାର୍ଟମେଣ୍ଟ, ଜଙ୍ଗଲଟା ତ ତମ ବାବାର ନୁହେଁ।
କିନ୍ତୁ ଜାତୀୟ ସମ୍ପଦ ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ ସାର୍।
କାଲିରେ ପୋଲିସ ଚାକିରି ରିଜାଇନ୍ ଦେଇ ବଜାରରେ ଆଳୁ ପିଆଜ ବେପାର କରିବ ଯାଅ।
କାଲି ନୁହେଁ ସାର୍, ଆଜି ଏଇ ମୁହୂର୍ତ୍ତରେ ମୁଁ ପୋଲିସ ଚାକିରି ରିଜାଇନ୍ ଦେଉଛି। ଆପଣ ମୋ ରେଜିଗ୍ନେସନଟା ଏସ୍ପି ସାହେବଙ୍କ ପାଖକୁ ପଠାଇ ଦିଅନ୍ତୁ। ଏ ଝାମେଲା ପାଇଁ ଆପଣ ସମ୍ପୂର୍ଣ୍ଣ ରୂପେ ଦାୟୀ ସାର୍। ଏଇ ଚୋରାକାଠ ବ୍ୟବସାୟ କରୁଥିବା ଅସାଧୁ ବ୍ୟବସାୟୀଙ୍କୁ ଆପଣ ଯଦି ବିଚ୍ ରାଜପଥରେ ଠିଆ କରି ଗୁଳି କରିପାରନ୍ତେ, ତାହେଲେ ଦେଶର ଗୌରବମୟ ଅତୀତ ନିଶ୍ଚୟ ଫେରି ଆସନ୍ତା।
କଣ କହିଲୁ, ମୁଁ ଅସାଧୁ ବ୍ୟବସାୟୀ? ଯୋଉ ବାଘକୁ ଧରିବାକୁ ତୁ ସାହସ କରିଥିଲୁ, ଆଜି ଅନୁଭବ କର ସେ ବାଘର ନଖ ଗୁଡାକ କେତେ ଶକ୍ତ।
ମୋ ବା ନା ଚୈତ ମୁଣ୍ଡା, ଆଉ ମୋ ନା ଝୁମ୍ପା। ହେଲେ ମୁଁ ପଚାରୁଛି, ତୁ ଏ ନୁକ କୁମାରୀ ତା ତାଳୁ ରକତ ନିକାଳିଦେଲୁ କାହିଁ ଲାଗି?
ତମରି ଜାତିର ଗୋଟେ ପିଲାଟାକୁ ଗୁଳି କରି ସେ ମାରି ଦେଇଛି।
ଚୁପ୍ କାହିଁ ଲାଗି ମିଛ କଥା କହୁଛୁ ରେ? ହଁ କାହିଁ ଲାଗି ମିଛ କଥା କହୁଛୁ? ମୁଇଁ ତ ହେଣ୍ଠେ ଛେଳି ଚରାଉଥିଲି, ତୁ ଏ ଡ୍ରାଇଭରକୁ ଗୁଳି ମାରିଦେଲୁ, ବିଚାରା ଛଟପଟ ହେଇ ମରିଗଲା।
ଇସ୍ କି ଝମେଲା।
ହେ ମୁନ୍ସି ବାବୁ, ତୁ ଏଇଟା ବି ଭଲ ଲୋକ ନାଇଁ ଅଛୁ, ତୋରି ଭଳି ତ ସେ ଜଣେ ମୁନିଷ ଥିଲା, ତୋରି ଆଗରେ ଏ ଜାନର ତାକୁ ମାରି ମାରି ବେହୋସ କରିଦେଲା ନା, ଆର ତୁ ଜଲକଡ଼ା ଫେରି ଚାହିଁଛୁ, ତ ମୁଁ କେ ସରମ ନାଇଁ କାଟୁଛେ?
ଝୁମ୍ପା
ଆରେ ଯା ମୋ ଯା ଯା ଯା, ତୋ ନାଲି ଆଖିକି ମୁଁ ଖାତିର ନାଇଁ କରେ। ହେ ବାବୁ ଉଠ ଉଠ, ତକେ ମୁଁ ଆମର ପଡ଼ାକେ ନେଇଯିବି, ଉଠ ନାଇଁ ତ ଏ ଭଦ୍ରଲୋକଟା ତତେ ମାରି ମାରି ମାରିଦବ।
ସବ୍ ଇନ୍ସପେକ୍ଟର, ଏ ଛୋଟ ଲୋକ ଗୁଡାକ ଭେରି ଡେଞ୍ଜରିୟସ, ମର୍ଡର ଆସାମି ଭାବେ ତମେ ଜମାଦାରକୁ ଆରେଷ୍ଟ କରି ହାଜତକୁ ନେଇଯାଅ। ଡ୍ରାଇଭର ଲାସ୍କୁ ପୋଷ୍ଟମର୍ଟମ ପାଇଁ ପଠେଇ ଦିଅ, କେସ୍ଟାକୁ ଟିକେ ଷ୍ଟ୍ରଙ୍ଗ କରିବ।
ତା ତ କରିବି ନିଶ୍ଚୟ, ହେଲେ ସାର୍ ମୋ ପ୍ରମୋସନ କଥାଟା ଚିଫ୍ ମିନିଷ୍ଟରକୁ ଜଣେଇଥିଲେ ତ?
ଜଣେଇଥିଲି ମାନେ? ଚିଫ୍ ମିନିଷ୍ଟର କହିଛନ୍ତି ଖୁବ୍ ଶୀଘ୍ର ତମର ପ୍ରମୋସନ ହେଇଯିବ, ତମେ ଶୁଣିଲେ ନିଶ୍ଚୟ ଖୁସି ହବ। କମିଂ ଇଲେକ୍ସନରେ ମୁଁ ଦଳ ତରଫରୁ ଟିକେଟ ପାଇଛି, ଇଲେକ୍ସନରେ ମୁଁ ଯଦି ଜିତିଯାଏ ତମର ସ୍ପେଶାଲ ପ୍ରମୋସନ କରିଦେବି।
ଆପଣ ଏମ୍ଏଲ୍ଏ ପାଇଁ ଷ୍ଟାଣ୍ଡ କଲେ ନିଶ୍ଚୟ ଜିତିବେ ସାର୍, ସେ ବିଶ୍ୱାସ ମୋର ଅଛି। ରାମ ସିଂ
ସାର୍,
ଲାସ୍କୁ ଗାଡ଼ିକୁ ଉଠାଅ।
ସାର୍ ପୋଲିସ ଗାଡ଼ିରେ ଲାସ୍ ଯିବ?
ଆରେ ଦାଦା ସାହେବ ଯେତେବେଳେ କହୁଛନ୍ତି ତାଙ୍କ କଥା ରଖିବାକୁ ହବ। ଆରେ ବୋକା, ଆଗରୁ ଗୁଳ ଜଗିଥା, ପ୍ରମୋସନଟା ତମ ଭାଗରେ ବି ପଡ଼ିଯାଇପାରେ। ଉଠାଅ, ଆରେ ଉଠାଅ କହୁଛି
ସାର୍,
ଉଠାଅ। ଏ ଶଳା ପେଖେରା କରୁଛି, ଚାଲ ଚାଲ।
ସାର୍ ଆପଣ ଆପଣ ପୋଲିସ?
ଏଇ ଝୁମ୍ପା
କିସ ବୋଲଛୁ?
ଆରେ ଶୁଣ,
କିସ ବୋଲଛୁ ବୋଲ?
ତୁ ବାହା ହେଇଛୁ?
ବିହା ନାଇଁ କରିଛେ, ଆଗିଲା ବରଷ ମୋର ବିହା କର ହମ, ମୋ ବରପିଲା ଏ ମେଲ ଛାମୁଣ୍ଡା ଅଛେ।
ମୁଁ ଯଦି ତତେ ବାହା ହବାକୁ ଚାହେଁ তোর কিছু আপত্তি আছে?
তুই তো গোটে মানুষ মনে ডাকুছু, তোর পুড়ি মো কন্যা সাজিবি?
হ্যাঁ,
মোর গরজ নাই পড়ছে।
এই ঝুম্পা, আরে তুই মতে ভুল বুঝ না, তোম ভি অনুন্নত শ্রেণী ঝিও মানুষ মু বেশি ভালো পায়। তোর কোন দরকার কহ, ভালো শাড়ি দেবি, ভালো গহনা দেবি, তু যাহা চাহিবু মু তা দেবি। আ মো পাখকু আ।
এ কিসরে বাবু, তুই মো ধন্য লুকাই লাগে, তুই মো ছাত্র হাত লগাই দিলু। রহ এ মেছা,
কিসে হলা লো?
আরে আরে ধাইয়া তো,
কিসে হলা?
এ শালা ভদন লোকটা মো ছাত্র হাত লগাই দিলা রে।
কোন শালা তোর ছাত্রে হাত দালালো?
এ মুনিস গুনা ডাকুটা।
এ বাবু, তুই মার অমানা ছাত্রে হাত দিলু কিসে লাগি?
মেছা
কানা এ তার বা মোর বা হাঁডিয়া পি মৌল অচমলে পন করিলা, ঝুম্পা মোর মাই পছা যিব, তুই তার ছাতিরে হাত দেলু কিছু লাগে
পচার?
হ্যাঁ
দেখ মেলেছ, তুই মতে ভুল বুঝ না, আরে ঝুম্পা তো মোর ভৌণী আছে।
ভৌণী?
হ্যাঁ।
যদি সে তোর ভৌণী আছে, তাহলে তুই তার ছাতিরে হাত দেলু কিছু লাগে
পচার?
মু তাকে পরীক্ষা করুথিলি, আদিবাসী ঝিওর ইজ্জত র দৃঢ়তা কেতে মজবুত, আজিঠু ঝুম্পা মোর ভৌণী, তোম দিহঙ্ক বাহাঘরে যেতে টঙ্কা লাগিব মু সবু খরচ করিবি।
বাবুটা ভারি ভল লোক আছে, তোতে পরকুতিলা, তুই মিছুটার হাল্লা করলু কিছু লাগি? হ্যাঁ এ বাবু, মোর কসুর হয়েছি, মুই তোকে কেতে গালি করলি।
আরে নাই নাই, মু কিছু ভাবিনি। শুন মেলছা, আসন্তা ইলেকশন রে মু এমএল পাই প্রার্থীপত্র দাখল করিছি।
বাবু
আজি তোমার ফরেস্ট ডাক বঙ্গলায় রহি তোম পড়া লোকমানকু সাক্ষাৎ করি আদিবাসী পড়ার সংগঠন দায়িত্ব মু তোমরি উপরে দেবি। ঝুম্পা হব মোর মহিলা কর্মী।
এগ বাবু, তুই ডাক বঙ্গলা রইলে খাইব কিষ্টা?
তুমি মানে যাহা খাওছ মতে সেয়া খাইয়াকু দেব।
মুই তো অছ আগরের ঝিও আছে, তুই তো ভদ্র যাত্রা লোক আছে।
আরে যা, ভাই ভৌণী সম্পর্ক ভিতরে আউ কোন ছুঁয়া ছুঁয়া থায়?
এ ঝুম্পা
কিস বলছু?
ভাল ভাবে রাঁধি তোর ভাই কু খাইবাকু দেব। হ্যাঁ এ বাবু, মু হেঁঠি কাঠ কাটছি, কাঠ কাটি ফেললে তোর সাথীরে আমার পড়াকু যিবি, ভুট কথা কইবি, তু ভুটরে নিশ্চয় জিতমু। এ ঝুম্পা
কিস বলছু?
শুন তো, তোর ভাই কি ভাল ভাবে রাঁধি ডাক বঙ্গলাকে খাইবাকু দিয়ে আসবু।
হ্যাঁ
মুই আসছি।
এ ভাই চল ডাক বঙ্গলাকে, চল তোর লাগে রাঁধরা কো নিয়ে আসবে,
চল। ঝুম্পা
কিস বলছু?
তু কোন মতে ভয় করুছু?
হাই হাই হাই, ভয় করিবে কাই লাগি, তুই তো মোর ভাই আছু, আর মুই তো তোর বহন আছি। বল কিস বলছু বল।
মো পাখকু আ।
বল কিস বলছু বল।
আ মো পাখকু আ, আউ টিকে লাগিয়া। আরে অ
বললু কিস বলছু বল।
সত্যরে ঝুম্পা, মু তোতে খুব ভালো পায়।
এ কিসরে ভাই, তুই মো ধন্য লুকাই লাগে। ছাড় ছাড় দে মতো ভাই, ছাড় দে।
আরে মু তো তোতে পরীক্ষা করুছি।
না গো ভাই, তুই মোর ভাই আছু, মুই তোর বোন আছি, তো গোড়া ধর বিনতে হচ্ছি, মতে ছাড় দে গো ভাই, মতে ছাড় দে।
নিশ্চয় ছাড়ি দেবি, হেলে মু পরা তোতে পরীক্ষা করুছি।
না মতে ছাড় দে, ছাড় দে গো ভাই, মতে ছাড় দে।
আরে নাই নাই নাই, মু তো দেশ সেবা করুছি, সেথিপাই মো মুহরে সেই গোটিয়ে স্লোগান, মিশু মোর দেহ এ দেশ।
আহা
ମୋ ସପନରେ ଜଣକୁ ଦେଖୁଛି ଝିଅଟିଏ ଆସି ନାଚୁଛି ଗାଉଛି ଜୀବନରେ କେବେ ଆସିବନି ଦୁଃଖ
ହେଲେ ମୁଁ ଜଣ କଥା ତ ଦେଇଛି
ମୁଁ ବି ଜଣକୁ ଭଲ ତ ପାଇଛି
ତୁମେ ଖାଲି
ଠାକୁରଙ୍କ ଦୟାରୁ ତମ ଚାକିରି ଖଣ୍ଡ ଖାଇଗଲେ ତମ ଦି ଜଣଙ୍କ ହାତ ଛନ୍ଦି ଦେଇ ତମ ଜଳରୁ ମୁଁ ଟିକେ ମୁକ୍ତି ହେବି। ଅବିନାଶ ବେଳ କେତେ ହେଲାଣି ଦେଖିଲ? 12:00 ବସ୍ ଛାଡିବ, ଶୀଘ୍ର ଶୀଘ୍ର ଜିନିଷପତ୍ର ଯୋଗାଡ଼ି ଦିଅ।
ଭାଇ ତ ଏପର୍ଯ୍ୟନ୍ତ ଫେରି ନାହାନ୍ତି, ଯଦି ଟଙ୍କା ଯୋଗାଡ଼ କରି ନପାରନ୍ତି ତାହେଲେ ଆଜି ମୋର ଇଣ୍ଟରଭ୍ୟୁ ଦେବାକୁ ଯିବା ବନ୍ଦ।
ଅବିନାଶ, ଅବିନାଶ ଭାଇ, ଅବିନାଶ, ଆରେ କଣ କରିବି କହିଲୁ, ଟଙ୍କା କଥା କିଛି ହେଇପାରିଲା ନାହିଁ, ସକାଳୁ ପରେ ବୁଲି ବୁଲି।
ଟଙ୍କା ପାଇଁ ତମେ ଜମା ବ୍ୟସ୍ତ ହୁଅନି, ମୁଁ 1000 ଆଣିଛି, ଏଇ ନିଅ 1000।
ଭାଉଜ, ତମ ହାତରେ ସୁନା ସଂଖ୍ୟା ନାହିଁ?
ମୁଁ ତାକୁ ବାକ୍ସରେ ରଖିଦେବି।
ନା, ତମେ ମିଛ କହୁଛ ଭାଉଜ, ଏଇ ଠିକିକ ପୂର୍ବରୁ ତମ ହାତରେ ସୁନା ସଂଖ୍ୟା ଥିଲା, ମୁଁ ଦେଖିଛି। ସତ କହୁ ଭାଉଜ, ସୁନା ସଂଖ୍ୟା କାହା ପାଖରେ ବନ୍ଧା ପକେଇ ତମେ 1000 ଆଣିଛ?
ଅବିନାଶ,
ନା, ଇଣ୍ଟରଭ୍ୟୁ ଦେବାକୁ ମୁଁ ଯିବିନି।
ଅବିନାଶ, ଆରେ ସୁନା ସଂଖ୍ୟା ପାଇଁ ତୁ ଚିନ୍ତା କରୁଛୁ, ତୁ ତ ଆମର ସୁନା ସଂଖ୍ୟା। ବୀଣା, ଆରେ ତମେ ଠିଆ ହେଇଛ କଣ? ତମେ ଚାଲ, ଅବିନାଶର ଜିନିଷପତ୍ର ସବୁ ସଜାଡ଼ି ଦେବା, ଚାଲ ଚାଲ।
ଭାଉଜ, ଠାକୁରଙ୍କ ଦୟାରୁ ଯଦି ମୋର ଚାକିରି ହେଇଯାଏ ତାହେଲେ ଆଗେ ତମର ସୁନା ସଂଖ୍ୟା କିଣି ତମ ହାତରେ ପିନ୍ଧେଇବି। ନାଇଁ ରଶ୍ମି, ତୁମେ କାନ୍ଦୁଛ, ଯିବାବେଳେ ଆମ ପ୍ରଥମ ପ୍ରେମର ମୁଖ ସାକ୍ଷୀ ଏଇ ଟୁକୁ ମିଶିକି ମୁଁ ଆଜି ତମକୁ ଦେଇଯାଉଛି, ୟାକୁ ତମେ ସାଇତି ରଖ, ଏଇଟା ହଉଛି ମୋର ବିଦାୟ ବେଳାର ସ୍ମୃତି।
ତୋରି ଖୁସିରେ ମୋରି ଖୁସି, ଟୁକୁ ମୁସିରେ ଟୁକି ମୁସି, ତୋରି ଖୁସିରେ ମୋରି ଖୁସି।
ମଡର୍ନ ଲଭ୍, ଆଇମିନ୍ ଆଧୁନିକ ପ୍ରେମ, ପ୍ରେମ ଯେ କେତେ ସୁନ୍ଦର, କେତେ ମଧୁର, ଆଇମିନ୍ ରୋମାଣ୍ଟିକ, ଉପଭୋଗ କରିବାକୁ ଏଠି କିନ୍ତୁ ଚାନ୍ସ ନାହିଁ। ଏଇଥିପାଇଁ ନାଷ୍ଟି ଓଡ଼ିଶାରେ ରହିବାକୁ ମୁଁ ଲାଇକ୍ କରେନି। ଦିଲ୍ଲୀରେ ଥିଲି, ବେଶ ଆରାମରେ ଥିଲି, 5-5 ବୟଫ୍ରେଣ୍ଡ ମାରୁତି ଭ୍ୟାନେନି କାହିଁ କେତେଆଡ଼େ ବୁଲଉଥିଲେ। ଏ ଓଡ଼ିଶା ଆସିବା ଦିନଠୁ ମୁଁ ଖୋଜୁଛି, ମୋ ଚଏସ୍ରେ ଗୋଟାଏ ହେଲେ ବୟଫ୍ରେଣ୍ଡ ମୁଁ ପାଉନି। ଯାହା ଦେଖୁଛି, ଏ ଓଡ଼ିଶାର ଯୁବକମାନେ ବିଲକୁଲ ମାଇଚିଆ, ଫୁଟବଲ ଖେଳରେ
ଫାଉଲ କରିଛନ୍ତି।
ସାନ ଭାଇ,
ରେଫରୀ ଏକ ଖେଳ ପଡ଼ିଆରୁ ଖେଳାଳି ମାନଙ୍କୁ ଆଉଟ କରିଦେବ।
ତମେ କଣ ପାଗଳ ହେଇଗଲ ସାନ ଭାଇ? କାହୁ କଣ କହୁଛ, କଣ କରୁଛ, କୁଆଡେ ଯାଉଛ
ଖେଳିବାକୁ? ସରକାରଙ୍କ ପଞ୍ଚବାର୍ଷିକ ଯୋଜନା ଅନୁଯାୟୀ ଏଇଟା ସରିଲା ଗୋଟେ ଇଲେକ୍ସନ, 5 ପରେ ହବ ଆଉ ଗୋଟେ ଇଲେକ୍ସନ। ଏ ଇଲେକ୍ସନରେ ସିନା ଭାଇ ଜିତି ମିନିଷ୍ଟର ଚାନ୍ସ ପାଇଗଲେ, ହେଲେ ଆସନ୍ତା ଇଲେକ୍ସନ ପାଇଁ ମତେ ପ୍ରିପେୟାର ହବାକୁ ପଡିବ।
ସାନ ଭାଇ,
ଖେଳଟାକୁ ରୀତିମତ ପ୍ରାକ୍ଟିସ କରିବାକୁ ହବ। 5 ପରେ ଯୋଉ ଟୁର୍ଣ୍ଣାମେଣ୍ଟ ହବ ସେ ରାଜନୀତି ଖେଳରେ ମୁଁ ଗୋଟେ ରେକର୍ଡ ସୃଷ୍ଟି କରିବି।
ଆଚ୍ଛା ଭାଇ, ରାଜନୀତିଟାକୁ ତମେ କଣ ତମ ଫୁଟବଲ ଖେଳ ସହିତ ସାମିଲ କରିସାରିଲଣି?
ନା ନା, ରାଜନୀତି ଖେଳ ନୁହେଁ, ହେଲେ ଆଜିର ନେତାମାନେ ରାଜନୀତିକୁ ନେଇ ଫୁଟବଲ ଖେଳରେ ପରିଣତ କରିସାରିଲେ। ନେତାମାନେ ରାଜନୀତିକୁ ନେଇ ଖେଳ ଖେଳୁଥିବାରୁ ଅନେକ ଖେଳ ଭିତରେ ରାଜନୀତି ପ୍ରବେଶ କରିସାରିଲାଣି। ଭାଇଙ୍କ ଭଳି ସଂସ୍ଥା ରାଜନୀତି କରୁଥିବା ଅନେକ ଦୁର୍ନୀତିଗ୍ରସ୍ତ ନେତାମାନେ ଯଦି ଦେଶର ଜନତାଙ୍କୁ ମାନବିକ ଦୃଷ୍ଟିରେ ଦେଖୁଥାନ୍ତେ, ତେବେ ସେମାନେ ଆଜି ଡୋର କୌପିନ ପିନ୍ଧି ରାସ୍ତାକଡ଼ ଗଛ ମୂଳେ ବସି ଯାଯାବର ଜୀବନଯାପନ କରୁନଥାନ୍ତେ।
କଣ ଭାଇ, ସାହିତ୍ୟ ପଢିବା ଆରମ୍ଭ କରିଦେଲ?
ଓଡ଼ିଆ ସାହିତ୍ୟର ଅପମୃତ୍ୟୁ ଆସନ୍ନ ପ୍ରାୟ, ତଥାପି ସାହିତ୍ୟ ଏକାଡେମୀର ଧ୍ୟାନ ଭଙ୍ଗ ହଉନି।
ଏଥିପାଇଁ ଦାୟୀ କିଏ ସୁବୋଧ?
ଅଯୋଗ୍ୟ ସରକାରଙ୍କ ଉଦାସୀନତା?
ଆପଣଙ୍କ ଧାରଣା କିନ୍ତୁ ଭୁଲ।
ଆପଣଙ୍କ ପରିଚୟ?
ମୁଁ ପରିଚୟ କରାଇ ଦେଉଛି। ଏ ହେଲେ ଇଞ୍ଜିନିୟର ଅବିନାଶ ଦାସ, ମୋର ପର୍ସନାଲ ଆସିଷ୍ଟାଣ୍ଟ। ଅବିନାଶ
ସାର୍,
ଇଏ ମୋର ସାନ ଭାଇ ସୁବୋଧ ପଟ୍ଟନାୟକ, ୟୁନିଭର୍ସିଟିର ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ, ଜୁନିୟର ଫୁଟବଲ ପ୍ଲେୟାର।
ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର ନମସ୍କାର। ଆପଏଣ୍ଟମେଣ୍ଟ କେବେଠାରୁ?
ରୋଜିକୁ ଆଣିବା ପାଇଁ ତୁ ଦିଲ୍ଲୀ ଯାଇଥିଲୁ, ଠିକ୍ ସେଇ ଦିନ। ଅବିନାଶ ଖୁବ୍ ଭଲ ପିଲା, ଆଇ ମିନ୍ ହି ଇଜ୍ ସ୍କୋୟାର ଆଣ୍ଡ ସ୍କଲାର।
ଭାଇ, ତମର ଏ ପର୍ସନାଲ ପିଏଟି ନିପଠମ ଅଫସାଲି, ଏପର୍ଯ୍ୟନ୍ତ ଥରେ ହେଲେ ସେ ମୋ ମୁହଁକୁ ଚାହିଁଲେନି।
ଅବିନାଶ
ସାର୍,
ରୋଜି ମୋର ଏକମାତ୍ର ଭଉଣୀ, ଦିଲ୍ଲୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଏମ୍ଏ କମ୍ପ୍ଲିଟ୍ କରି ଫେରିଛି, ତା ଛଡ଼ା ବ୍ୟାଡମିଣ୍ଟନରେ ଚମ୍ପିୟନ। ତା ପାଖରେ ସଙ୍କୋଚ କରିବା ଦରକାର ନାହିଁ। ମଡର୍ଣ୍ଣ ସୋସାଇଟିରେ ଚଳିବାକୁ ହେଲେ ଲଜ୍ଜା ବର୍ଜନ କରି ତମେ ଟିକେ ସ୍ମାର୍ଟ ହୁଅ, ମୋ ଭଉଣୀ ସାଙ୍ଗରେ ମିଶିବାକୁ ଚେଷ୍ଟା କର।
ସାର୍, ମୁଁ କଣ କହୁଥିଲି କି, ଆଜି କାହିଁକି ମୋର ଭାଇ ଭାଉଜଙ୍କ କଥା ମନେ ପଡୁଛି, ସେଥିପାଇଁ ଦୁଇ ଦିନ ଛୁଟି ନେଇ ମୁଁ ଘରକୁ ଯିବାକୁ ଚାହେଁ।
ଘର କୋଉ ପାଣି କାଦୁଅ ଭରା ମଶା ଡାଁସଙ୍କ ଲୀଳାଭୂମି, ଯୋଉଠିକି ରାସ୍ତାଘାଟ ନାହିଁ ସେଇଟା ଗୋଟେ ଗାଁ, ସେଠିକି ପୁଣି ମଣିଷ ଯାଆନ୍ତି? ଦେଖ ଅବିନାଶ, ମଡର୍ଣ୍ଣ ସୋସାଇଟି ଭିତରେ ଆରିଷ୍ଟକ୍ରାସ ଲାଇଫ ମେଣ୍ଟେନ କରିବାକୁ ହେଲେ ସେ ଗାଁ ମାଟିକୁ ତମକୁ ଭୁଲି ଯିବାକୁ ହବ।
ବିଶେଷ କରି ମୋ ସହିତ ମିଶିବାକୁ ହେଲେ ତମର ସେ ଭାଇ ଭାଉଜକୁ ବିଲକୁଲ ଭୁଲି ଯିବାକୁ ହବ।
ଏତେବେଳେ ଖେଳଟା ଖୁବ୍ ଜମି ଯାଇଛି, ବଲ୍ ବର୍ତ୍ତମାନ ଆଉଟସାଇଡ୍ ପ୍ଲେୟର ନିକଟରେ ରହିଯାଇଛି, ସେଣ୍ଟରକୁ ଆସି ଯାଇପାରେ, ଖବରଦାର, ଗୋଲ ହବାର ଯଥେଷ୍ଟ ସମ୍ଭାବନା ଅଛି।
ସୁବୋଧ,
ରେଫରୀ ହ୍ୱିସିଲ୍ ଦେଲେ ପ୍ରଥମ ପର୍ଯ୍ୟାୟ ଖେଳ ଶେଷ।
ଏଇଟା ଫୁଟବଲ ଫିଲ୍ଡ ନୁହେଁ, ନନ୍ସେନ୍ସ।
ସେଇଟା ଆପଣଙ୍କ ଆଶୀର୍ବାଦ
ସାର୍। ଅନେକ କଷ୍ଟ କରି ମୋ ଭାଇ ଭାଉଜ ମୋତେ ମଣିଷ କରିଛନ୍ତି, ସେମାନଙ୍କ କଥା ଏ ଜୀବନରେ ମୁଁ ଭୁଲି ପାରିବିନି।
ମୁଁ ଦେଖୁଛି ଏପର୍ଯ୍ୟନ୍ତ ତମେ ମୋ ଆଖିରେ ମଣିଷ ହେଇପାରିଲନି ଇଞ୍ଜିନିୟର, ଠିକ ଅଛି, ଆଜିଠୁ ତମକୁ ମଣିଷ କରିବାର ଦାୟିତ୍ୱ ହଉଛି ମୋର।
ୟୁ ଆର୍ ଭେରି ଇନୋସେଣ୍ଟ ଅବିନାଶ, ତମେ ପାଠ ପଢିଛ ସତ, ହେଲେ ଦୁନିଆକୁ ଏପର୍ଯ୍ୟନ୍ତ ତମେ ଚିହ୍ନି ପାରିନ, କିଏ କାହାର ଭାଇ କିଏ କାହାର ଭାଉଜ। ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଆଦର୍ଶରେ ଜୀବନ ଗଢିବାକୁ ଚେଷ୍ଟା କର। ଆଉ ମୋର ଗୋଟାଏ କଥା ମନେ ରଖ, ଆଜିର ଦୁନିଆରେ ଭାଇ ହଉଛି ଭାଇର
ପ୍ରଧାନ ଶତ୍ରୁ। ଆରେ ବାପା, ମୋରି ପଇସାରେ ପାଠ ପଢି ଇଞ୍ଜିନିୟର ହେଲୁ, ମୁଁ ତତେ ସାର୍ଙ୍କ ପାଖକୁ ନେଇ ଆସିଛି, ଏଠି ମଣିଷ ହେଇଯା।
ବୁଝିଲ ବାଞ୍ଛାନିଧି, ତମେ ଦେଖିବ ଗୋଟେ ବର୍ଷ ଭିତରେ ନା ମୁଁ ଆଙ୍କୁ ଠିକ ମଣିଷ କରିଦେବି।
ବାବା, ଦେଇ ସାହେବ ତମରି ଭଳି କେତେ ଟଙ୍କାଙ୍କୁ ଧରି ମଣିଷ କରିଛନ୍ତି, ଏଇଠି ରହିଯା, ମଣିଷ ହେଇଯିବ।
କିନ୍ତୁ ମଉସା, ମୋ ଭାଇ।
ଆରେ ବାବା, ମୋର ବି ଦିନେ ଭାଇ ଭାଉଜ ଥିଲେ, ତାଙ୍କର ବି ଗୋଟିଏ ଛୋଟ ପୁଅ ଥିଲା, ସେମାନେ ମୋତେ ପୁଅ ଭଳି ସ୍ନେହ କରୁଥିଲେ। ସାର୍ଙ୍କ କଥା ମାନି ସାର ଦୋକାନରୁ 2 ଟଙ୍କାରେ ପୋକ ମରା ଔଷଧ କିଣିଦେଲି, ଗୋଟିଏ ରାତି ଭିତରେ ଭାଇ ଭାଉଜ ଛୋଟ ପୁଅ ସମସ୍ତେ ସଫା, ବର୍ତ୍ତମାନ ମୁଁ ଏକାଙ୍ଗ ଚକ୍ରବର୍ତ୍ତୀ।
ରୋଜି, ଅବିନାଶକୁ ମୋ କଣ୍ଟେସା କାର୍ରେ ନେଇ ଟିକେ ଖଣ୍ଡଗିରି ଆଉ ଉଦୟଗିରି ଆଡେ ବୁଲେଇ ଆଣ, ଆଉ ଯଦି ସମ୍ଭବ ହୁଏ ତେବେ ଧଉଳିର ଶାନ୍ତି ସ୍ତୂପଟା ଟିକେ ଭଲ ଭାବରେ ଦେଖେଇ ଆଣିବୁ। ଆଉ ଅବିନାଶ ଯଦି ଚାହେଁ ତାହେଲେ ଆଜି ରାତିରେ କୋଣାର୍କରେ ଲଜିଂ ରିଜର୍ଭ କରି ତମେ ମାନେ କଟେଇ ଦେଇ ପାର।
ଓ ମାଇ ଗଡ୍, ମାଇ ସ୍ୱିଟ୍ ବ୍ରଦର, ମାଇ ସ୍ୱିଟ୍ ବ୍ରଦର, ପ୍ଲିଜ ଅବିନାଶ, କମ୍ ଅନ୍, ଭେରି ଗୁଡ୍ ଚାନ୍ସ। ଆରେ ହସନା,
ଯା ବାବା, ଯା, ଦେଇ ସାହେବଙ୍କ ସାଙ୍ଗରେ ଗଲେ ମଣିଷ ହେଇଯିବ, ଯା ବାପ ଯା।
ଖେଳର ଦ୍ୱିତୀୟ ପର୍ଯ୍ୟାୟରେ ବାଞ୍ଚୁ ସୁନ୍ଦର ସର୍ଭିସ କଲେ, ବଲ୍ଟି ଚାଲିଗଲା ଦ୍ୱିତୀୟ ପକ୍ଷ ବ୍ଲକକୁ, ପ୍ରତିପକ୍ଷ ବ୍ଲକ ଫାଷ୍ଟ କ୍ଲାସ ପ୍ଲେୟାର ଡାଇରେକ୍ଟ ସଟାର କରିଥିଲେ, ଗୋଲ ହେବାର ଯଥେଷ୍ଟ ସମ୍ଭାବନା ଥିଲା, କିନ୍ତୁ ଦୁର୍ଭାଗ୍ୟ ବଲ୍ଟିକୁ ଅକ୍ତିଆର କରି ନେଇ ଚାଲିଗଲେ ମିସ୍ ରୋଜି ପଟ୍ଟନାୟକ।
ସୁବୋଧ,
ରେଫରୀ ହ୍ୱିସିଲ୍ ଦେଲେ ଦ୍ୱିତୀୟ ପର୍ଯ୍ୟାୟ ଖେଳ
ଶେଷ।
ସାର୍,
ବିଡିଓ ସେ ସିମେଣ୍ଟ ବିକ୍ରି ଟଙ୍କାର ପରସେଣ୍ଟେଜ ଦେଇଛି?
ଦେଇଛି ଆଜ୍ଞା, 17,000।
ୟୁଥଲେସଟାକୁ ସସ୍ପେଣ୍ଡ କରିବାକୁ ପଡିବ। ଆଚ୍ଛା, ପ୍ରାଚୀ ଡିଭିଜନର ଇଞ୍ଜିନିୟର କେତେ ଟଙ୍କା ଦେଇଛି?
1,25,000
ମାତ୍ର।
ଆଜ୍ଞା,
ମୋଟ କେତେ ଟଙ୍କା ହେଲା?
1,42,000 ଗୋଟିଏ ମାସର ଇନକମ।
ମୁଁ ଆହୁରି ଚାହେ, ଅନେକ ଟଙ୍କା ମୋର ଦରକାର, ଓଡ଼ିଶା ରାଜକୋଷର ସବୁ ଅର୍ଥ ମୋ ଆକାଉଣ୍ଟରେ ଜମା କରି ରାଜନୀତିରେ ମୁଁ ନୂତନ ହାୱା ସୃଷ୍ଟି କରିବି। ନିଜର ମହାନୁଭବତା ପ୍ରଚାର ଓ ପ୍ରସାର ପାଇଁ ମୋ ମୁହଁରେ ଥିବ ସେଇ ଗୋଟିଏ ସ୍ଲୋଗାନ।
କଣ ସେଇଟା ସାର୍?
ମିଶୁ ମୋର ଦେହ ଏ ଦେଶ ମାଟିରେ।
ନା, ଭାରତ ବର୍ଷ ଲାଞ୍ଛିତ ବଞ୍ଚିତ ନିର୍ଯାତିତ ନିରୀହ ନାଗରିକମାନେ ଆପଣଙ୍କ ମୁହଁରେ ସ୍ଲୋଗାନ ଶୁଣିବାକୁ ଘୃଣା କରୁଛନ୍ତି ସାର୍, କାରଣ ଗାନ୍ଧୀ, ଗୋପବନ୍ଧୁ, ସୁଭାଷଙ୍କର ଲୌଲୌର ସ୍ୱାଧୀନତାକୁ ଆପଣ ବିପର୍ଯ୍ୟସ୍ତ କରିଛନ୍ତି।
ସ୍ୱାଧୀନ ମହାପାତ୍ର,
ସ୍ୱାଧୀନ ମହାପାତ୍ର ଆଜି ଅର୍ଦ୍ଧମୃତ।
ଭାଷଣ ଶୁଣାଇବାକୁ ଚାଲି ଆସିଲ?
ନା, ଆସିଛି ଗୋଟେ ସରଳା ନାରୀର ଭବିଷ୍ୟତ ଥଇଥାନ କରିବା ଉଦ୍ଦେଶ୍ୟରେ।
ସରଳା ନାରୀ?
ଝୁମ୍ପା, ଆପଣଙ୍କର ଅମାନୁଷିକତାର ପାଶବିକତା ଝୁମ୍ପ କାଷ୍ଟ ନିକଟରେ ଯିଏ ଦିନେ ଅସହାୟ ଭାବରେ ଚିତ୍କାର କରୁଥିଲା, ଯୌନ କ୍ଷୁଧା କବଳରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କର ଗୋଡ଼ ଧରି ଭାଇ ବୋଲି ସମର୍ଥନ କରିଥିଲା, ସେଇ ଝୁମ୍ପା ଆଜି ଆପଣଙ୍କ ସନ୍ତାନର ମା ହେବାକୁ ଯାଉଛି।
ଆଚ୍ଛା ବାପା ସ୍ୱାଧୀନ, ତମେ ଜଣେ ପଢା ପିଲା ହେଇ ଏଭଳି ଅବାନ୍ତର ଯୁକ୍ତି ନେଇ ସାହବଙ୍କ ପାଖକୁ ଆସିବାକୁ ତମର ସାହସ ହେଲା? ତମ ବିବେକ ତମକୁ ଟିକେ ବାଧା ଦଉନି?
ହେ ଗୋଟା ଆଦିବାସୀ ଝିଅ, ଯାହାର ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଦିନ ରାତି ଯୋଉମାନେ ଇଜ୍ଜତକୁ ରାସ୍ତା କଡ଼ର ଗଛ ମୂଳରେ ହଜେଇ ଦିଅନ୍ତି, ସିଏ ଆଜି ମା ହବାକୁ ଯାଉଛି। ତମେ ଆସିଛ, ତାର ଭବିଷ୍ୟତ ଥଇଥାନ ଚିନ୍ତା ନାହିଁ, ତମକୁ ଟିକେ ଲାଜ ଲାଗିଲାନି?
ଲଜ୍ଜା ଆପଣଙ୍କ ପାଇଁ ନୁହେଁ, ଦେଶ ଦରଦୀ ନେତା ମିନିଷ୍ଟର ବିଶ୍ୱତ୍ରାସ ପଟ୍ଟନାୟକ ପାଇଁ ଯଦି ଲଜ୍ଜା ଥାନ୍ତା, ତାହେଲେ ସେ ଝିଅଟା କନ୍ସିପ୍ ଅବସ୍ଥାରେ ଆଜି ଗାଁ ଲୋକଙ୍କଠାରୁ ନିର୍ଯାତନା ସହୁନଥାନ୍ତା, ବାପ ମାଙ୍କ ଠାରୁ ନିନ୍ଦା ସହୁନଥାନ୍ତା।
କଣ ତମେ କହିବାକୁ ଚାହ?
ଆପଣ ଝୁମ୍ପାକୁ ସ୍ତ୍ରୀର ଅଧିକାର ଦିଅନ୍ତୁ।
ଇମ୍ପସିବଲ।
କାହିଁକି ଘୃଣା ହଉଛି? ନିର୍ଜନ ଡାକ ବଙ୍ଗଳାରେ ଯେତେବେଳେ ତାର ଇଜ୍ଜତ ନେଲ, ସେତେବେଳେ ଜାଣିନଥିଲ ଝୁମ୍ପା ଛୋଟ ଜାତିର ଝିଅ ବୋଲି?
ଚୁପ୍ ଚୁପ୍।
ଏ ଦେଶର ବିପ୍ଳବୀ ଜନତା କେବେ ହେଲେ ନୀରବ ରହିବେ ନାହିଁ, କାରଣ ସେମାନେ ପଢ଼ିଛନ୍ତି ଇଣ୍ଡୋନେସିଆର ବିପ୍ଳବ ଇତିହାସ, ସେମାନେ ଦେଖିଛନ୍ତି ଆଫ୍ରିକାର ନିଗ୍ର ନିର୍ଯାତନା। ତାହା ଛଡ଼ା ଝୁମ୍ପାର ସନ୍ତାନକୁ ସ୍ୱୀକୃତି ଦେବା ପାଇଁ ଆପଣଙ୍କ ସାଙ୍ଗରେ ଚାଲିଲା ମୋର ଆପୋଷହୀନ ଆମରଣ ସଂଗ୍ରାମ।
ସ୍ୱାଧୀନ ମହାପାତ୍ର ସାହସ ଦେଖିଲେ ତ ସାର୍?
ଦେଖିଲି। ବାଞ୍ଛାନିଧି
ସାର୍,
ତମେ ସାମ୍ବାଦିକ ଲକ୍ଷ୍ମୀକାନ୍ତକୁ ଖବର ଦିଅ, ଆଜିରେ ସେ ଆସି ମୋତେ ଦେଖା କରୁ।
ସାମ୍ବାଦିକ ଲକ୍ଷ୍ମୀକାନ୍ତ?
ସ୍ୱାଧୀନ ମହାପାତ୍ରକୁ ବଦନାମ କରିଦେବାକୁ ହବ। ଆଦିବାସୀ ଝିଅ ଝୁମ୍ପା ଗର୍ଭରେ ସ୍ୱାଧୀନ ମହାପାତ୍ର ସନ୍ତାନ ସ୍ଥାନ ପାଇଛି, ଏ କଥାଟା ତମେ ଚାରିଆଡ଼େ ପ୍ରଚାର କରିଦିଅ।
ଆଉ କହିବାକୁ ହବନି ସାର୍, ତେଣିକି ମୋ କାମ ମୁଁ କରିଯିବି। ହେଲେ ସାର୍, ସେ ଅମିତା ସଜୁରୀ ତାଙ୍କ ଦଳର ଷ୍ଟ୍ରଙ୍ଗ ସପୋର୍ଟର,
ସେଇଟାକୁ ତଳିତଳାନ୍ତ କରିଦିଅ। ମୋ ନିର୍ବାଚନ ମଣ୍ଡଳୀରେ ଯେତେ ଜଣ ମୋ ବିରୁଦ୍ଧରେ ସ୍ଲୋଗାନ ଦେଉଛନ୍ତି, ସମସ୍ତଙ୍କୁ ଉଚିତ ଶିକ୍ଷା ଦିଅ। ଆଉ ସବ୍ ଇନ୍ସପେକ୍ଟର ଆମଜାଦ ଖାଁକୁ ମୋ ପାଖକୁ ପଠେଇ ଦିଅ। ଯା। ଟାଇମ ହେଇଗଲା, ରୋଜି ଏପର୍ଯ୍ୟନ୍ତ ଅବିନାଶକୁ ନେଇ ଫେରିଲାନି କାହିଁକି? ତାହେଲେ କଣ ଅବିନାଶ ରୋଜିର କଣ୍ଟ୍ରୋଲ ବାହାରେ? ନେଭାର, ଯେମିତି ହଉ ରୋଜିକୁ ଅବିନାଶ ସହିତ ଛନ୍ଦି ଦେବାକୁ ପଡ଼ିବ। ହେଲେ ରୋଜି ନାଁରେ ଅନେକ ଟଙ୍କା ବ୍ୟାଙ୍କ ବାଲାନ୍ସ। ଅବିନାଶକୁ ମ୍ୟାରେଜ କଲା ପରେ ସେ ଯଦି ସେଥିରେ ମାଲିକାନା ଜାହିର କରେ, ତାହେଲେ ଉପାୟ?
ଫୁଡ ବାବୁ,
କିଏ
ମତେ ଏତେ ଶୀଘ୍ର ଫୁଲି ଯାଉଛୁ? ଫୁଡ ବାବୁ, ମୁଁ ଝୁମ୍ପା ଅଛି।
ଝୁମ୍ପା?
ହଁ, ସେଦିନ ଡାକ ମଙ୍ଗଲାରେ କେତେ ତୋର ଗୋଡ ହାତ ଧରି ବିନ୍ତି ହେଲି, ହେଲେ ତୋର ଉଦୟର ଦୟା ନାହିଁ ହେଲା, ମତେ ଭଉଣୀ ଡାକି ମୋ ଇଜ୍ଜତ ଲୁଟି ନେଲୁ।
ଝୁମ୍ପା,
ସେଇଦିନଠୁ ମୁଁ ବିଟପି ହେଲି, ତୋ ସନ୍ତାନ ମୋ ଗର୍ଭରେ ବଢିଲା, ଗାଁ ଲୋକ ଗଞ୍ଜଣା ଦେଲେ, ବାପା ମା କେତେ ପିଟିଲେ, ଆଉ ମେଲଛା ମେଲଛା ମୋ ମୃତ୍ୟୁ ତୁ କଲା।
ସେ ଛୁଆଟାକୁ ଧରି ମୋ ପାଖକୁ କାହିଁକି ଆସିଛୁ?
ତୁ ତ ତାର ବାପ ଅଛୁ, ତୋର ପାଖକୁ ନାଇ ଆଣିବି ତ, ଆଉ କେ ନାଡ଼କୁ ନେମି?
ଝୁମ୍ପା,
ତୁ ବଡ଼ ଲୋକ ହେଲେ ବି ତୋ ମନଟା ବଡ ଛୋଟ ଅଛି ରେ ଫୁଡ ବାବୁ, ସେଦିନ ମତେ ଭଉଣୀ ବୋଲି ଡାକି ମୋ ଇଜ୍ଜତ ଲୁଟି ନେଲୁ।
ଝୁମ୍ପା,
ତୋ ଘରେ ତ ଗୋଟେ ଭଉଣୀ ଅଛି, ତୁ ତ ତାର ଇଜ୍ଜତ ନଥରେ।
ତୁ ବଞ୍ଚି ରହିଲେ ଚାରିଆଡ଼େ ମୋର ବଦନାମ କରିବୁ, ତେଣୁ ତୋ ମୁହଁଟାକୁ ମୁଁ ଆଜି ଏଇଠି ସବୁଦିନ ପାଇଁ ବନ୍ଦ କରିଦେବି, ଆଉ ତୋର ଏ ଛୁଆଟାକୁ ଏଇଠି ମୁଁ ଶେଷ କରିଦେବି। ତତେ ବି ବଞ୍ଚିବାକୁ ଦେବିନି, ସବୁଦିନ ପାଇଁ ତୋ ମୁହଁଟାକୁ ମୁଁ ଏଇଠି।
ଏଇ କଣ ଗୋଟେ ମୃତ ପିଲା, ଆରେ ଜଣେ ମୃତ ମହିଳା, କି ଆଶ୍ଚର୍ଯ୍ୟ! ଦେଶପ୍ରେମୀ ମହାନ ନେତା ବିଶ୍ୱତ୍ରାସ ପଟ୍ଟନାୟକ ବାସଭବନରେ ଡେଡ୍ ବଡି, କିନ୍ତୁ ଆକୁ ମର୍ଡର କଲା କି?
ତମେ, ୟେସ୍ ଅବିନାଶ, ତମେ
ହ୍ୱାଟ?
ତମେ ଝିଅକୁ ମର୍ଡର କରିଛ?
ମୁଁ ମର୍ଡର କରିଛି?
ଆଇ ୱିଟନେସ୍।
ରୋଜି,
କଣ ହେଇଛି ରୋଜି, କାଇ ଏମିତି ପାଟିତୁଣ୍ଡ କଲ? ଆସୁ ଆସୁ ଝମଲା ଆରମ୍ଭ କରିଦେଲୁଣି, କଣ ହେଇଛି? କଣ
ମର୍ଡର?
ମର୍ଡର କୋଉଠି? ଆରେ ସତେ ତ, କିଏ ମର୍ଡର କରିଛି?
ଏଇ ଅବିନାଶ।
ଅବିନାଶ, ମୁଁ ଭାବିଥିଲି ତମେ ଜଣେ ଶାନ୍ତ ସରଳ ଉଦାର ସ୍ୱଭାବର ଯୁବକ, ହେଲେ ତମେ ଇଏ କଣ କଲ?
ସାର୍, ବଟ ବିଶ୍ୱାସ କରନ୍ତୁ ସାର୍, ଇଏ ଝିଅଟି ମୁଁ ଚିହ୍ନେ ନା କି ଜାଣେ ନା, ଇଏ ମର୍ଡର ସଂକ୍ରାନ୍ତରେ ମୁଁ କିଛି ଜାଣେ ନା ସାର୍, ବିଶ୍ୱାସ କରନ୍ତୁ।
ଆଇନକୁ ଫାଙ୍କି ଦେଇ ତମେ କେବେ ହେଲେ ବଞ୍ଚି ପାରିବନି ଅବିନାଶ, ୟୁ ଆର୍ ମର୍ଡରର।
ରୋଜି ଦେବୀ,
ମୁଁ ଯଦି ଆଗରୁ ଜାଣିଥାନ୍ତି ତମେ ଏଭଳି ଗୋଟେ ନଷ୍ଟ ଚରିତ୍ର, ମୁଁ ତମକୁ କେବେ ଭଲ ପାଇନଥାନ୍ତି। ତମେ କଣ କଲ ଅବିନାଶ, କଣ ତମେ କଲ? ଗୋଟେ ଆଦିବାସୀ ଝିଅକୁ ଭଲ ପାଇ ତାକୁ କନସିଭ କରି ତା ସନ୍ତାନକୁ ଫାଙ୍କି ଦେବା ଉଦ୍ଦେଶ୍ୟରେ ତମେ ତାକୁ ମର୍ଡର କରିଦେଲ? କଣ ଭାବୁଛନ୍ତି ଭାଇ, ଏଭଳି ଗୋଟେ ଖୁନି ଆସାମୀକୁ ଶୀଘ୍ର ପୋଲିସ ହାତରେ ଦିଅନ୍ତୁ।
ତା ତ ଦେବି ନିଶ୍ଚୟ, ହେଲେ କାଲି ସକାଳୁ ଯେତେବେଳେ ନ୍ୟୁଜ ପେପରରେ ବାହାରିବ, ମିନିଷ୍ଟର ବିଶ୍ୱତ୍ରାସ ପଟ୍ଟନାୟକଙ୍କର ପର୍ସନାଲ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅବିନାଶ ଦାସ ଗୋଟାଏ ଆଦିବାସୀ ମହିଳା ଆଉ ତାର ସଦ୍ୟଜାତ ଶିଶୁକୁ ମର୍ଡର କରିଛି ଆଉ ଡେଡ୍ ବଡି ଉଦ୍ଧାର କରାଯାଇଛି ମିନିଷ୍ଟରଙ୍କ ବାସଭବନରୁ। ତାପରେ ମୋ ପ୍ରେଷ୍ଟିଜ ରହିବ ତ
ସାର୍? ଜବରଦସ୍ତ ମୋ ମୁଣ୍ଡ ଉପରେ ମର୍ଡର କେସ୍ ଲଦି ଦିଅନ୍ତୁ ସାର୍। ବିଶ୍ୱାସ କରନ୍ତୁ, ଏ ଝିଅଟି ମୁଁ ଚିହ୍ନେ କି ଜାଣେ ନା, ଏ ମର୍ଡର ସଂକ୍ରାନ୍ତ ମୁଁ କିଛି ଜାଣେନା ସାର୍।
ଆଇନ ହାତରୁ ବଞ୍ଚିବା ପାଇଁ ମାତ୍ର ଗୋଟାଏ ଉପାୟ ଅଛି।
ଉପାୟ? କୌଣସି ଉପାୟ?
ତମେ ଯଦି ମୋ ଭଉଣୀ ରୋଜିକୁ ବିନା ସର୍ତ୍ତରେ ବିବାହ କର, ଏଇ କଣ୍ଡିସନରେ ତମେ ରାଜି ଅବିନାଶ?
କଣ ଭାବୁଛ? ରାଜି ହେଇଯା ବାବା, କେସ୍ଟା ବାଏ ବାଏ ଉଡିଯିବ, ରାଜି ହେଇଯା।
ମୁଁ ରାଜି।
କିନ୍ତୁ ତା ପୂର୍ବରୁ ମୋର ଗୋଟେ କଣ୍ଡିସନ।
କଣ୍ଡିସନ? କୌଣସି କଣ୍ଡିସନ?
ଯଦି କୌଣସି ଦିନ ତମେ ମୋ ଡାଇରେକ୍ସନରୁ ବ୍ୟତିକ୍ରମ ହୁଅ କିମ୍ବା ମୋ ଭାଇଙ୍କର ପ୍ରତିକୂଳ ହୁଅ, ତାହେଲେ ସେଇଦିନ ତମକୁ ମର୍ଡର କେସ୍ର ଆସାମୀ ଭାବେ ଆଇନ ହାତକୁ ଟେକି ଦିଆଯିବ। ଅଣ୍ଡରଷ୍ଟାଣ୍ଡ?
ଏ କଣ୍ଡିସନରେ ତମେ ରାଜି ଅବିନାଶ?
ହଁ, ମୁଁ ରାଜି।
ଥ୍ୟାଙ୍କ୍ସ, ମେନି ମେନି ଥ୍ୟାଙ୍କ୍ସ। ମିଶୁ ମୋର ଦେହ ଏ ଦେଶ ମାଟିରେ।
ତୁଳସୀ ଚଉରାମୂଳି ସଞ୍ଜ ସଳିତ ଜଳି ତମରି ମଙ୍ଗଳ କାମନା ପାଇଁ ମୁଁ ଲୁହ ଠାଳିବି। ଚାକିରି ଜୀବନରେ ପ୍ରତିଷ୍ଠା ଲାଭ କରି ତମେ ଅନେକ ଟଙ୍କା ରୋଜଗାର କରିବ। ରାମ ସୀତାଙ୍କ ଭଳି ଭାଇ ଭାଉଜ ଆନନ୍ଦ ହେବେ। ଶାନ୍ତ ସବୁଜିମା ପଲ୍ଲୀର ଅବିନାଶ ଦାସ ସହର ଚିକ୍ମିକ୍ ପରିବେଶରେ ହେବେ ଶହେ ପଡ଼ୋ ଶହେ। ସେତେବେଳେ ଏ ପାଣି କାଦୁଅ ପୁରା ଗାଁ ମାଟିକି ତମେ ଭୁଲି ଯିବନି ତ ଇଞ୍ଜିନିୟର? ତୁଳସୀ ଚଉରାମୂଳ ଜାଗାରେ ଚାଲୁଥିବା ଅଭାଗିନୀ ରଶ୍ମିକି ତମେ ପର କରିଦବନି ତ?
ନା, ଏଇ ଜୀବନରେ ମୁଁ ତମକୁ ଭୁଲି ପାରିବିନି। ନା ନା,
ଅବିନାଶ ଇଏ କଣ? ଅବିନାଶ ତମେ କାନ୍ଦୁଛ?
ନାଇଁ କିଛି ନୁହଁ।
ନାଇଁ ଅବିନାଶ, ନାଇଁ, ମିଛ କହିକି ତମେ ମତେ ଭୁଲେଇ ଦେଇପାରିବନି। ଆମର ବିବାହ 15 ଦିନ ବିତି ଯାଇଥିଲେ ମଧ୍ୟ ତମେ ମୋ ସହିତ ଟିକେ ଖୋଲା ପ୍ରାଣରେ ମିଶୁନା। ଏ ସତ କହିଲେ କଣ ହେଇଛି ତମର? ମତେ ବିବାହ କରିଛ ବୋଲି ତମେ ଅନୁତାପ କରୁଛ?
ନା, ସେ କଥା ନୁହେଁ ରୋଜି। ଆଜି କାହିଁକି ମୋର ଭାଇ ଭାଉଜଙ୍କ କଥା ମନେ ପଡୁଛି। ଆସିଲା ବେଳେ ଭାଉଜ ତାଙ୍କର ସୁନା ଶଙ୍ଖା ବିକ୍ରି କରି ମତେ ଟଙ୍କା ଦେଇଥିଲେ।
ଆରେ, ହେ ସାମାନ୍ୟ କଥା ପାଇଁ ତମେ ଏତେ ଭାଙ୍ଗି ପଡୁଛ ନା? ଶୁଣ, ମୋ ଆକାଉଣ୍ଟରୁ ମୁଁ 5,000 ଟଙ୍କା ଡ୍ର କରିଦେଉଛି, ତମେ ଟଙ୍କାଟା ଘରକୁ ଟିଏମ୍ କରିଦିଅ, ସେମାନେ ସୁନା ସଂଖ୍ୟା କିଣି ନେବେ।
5,000 ଟଙ୍କାର ସୁନା ସଂଖ୍ୟା କିଣି ନେଲେ ବି ମୋ ଭାଇ ଭାଉଜଙ୍କ ଋଣ ଏ ଜୀବନରେ ମୁଁ ପରିଶୋଧ କରିପାରିବିନି। ତା ଛଡ଼ା ରଶ୍ମିର ଭବିଷ୍ୟତ ଚିନ୍ତା କଲା ବେଳକୁ ମୁଁ ନିଜକୁ ମୁଁ ନିଜ ଆୟତ ଭିତରେ ରଖିପାରୁନି।
ଅବିନାଶ,
ଯାହାର ସ୍ନେହ ପ୍ରେମ ଭଲ ପାଇବା ମୋ ମନ ଆକାଶରେ ସପ୍ତରଙ୍ଗ ସୃଷ୍ଟି କରିଥିଲା, ତା ପାଖରେ ମୁଁ କି ଜବାବ ଦେବି? ତାର ସେ ଆଖିଲୁ ହୋ କଣ ମତେ କ୍ଷମା ଦେବ?
ଦେଖ ଅବିନାଶ, ଆମେ ଦୁହେଁ ନବଦମ୍ପତି, ଜୀବନଟାକୁ ପରିପୂର୍ଣ୍ଣ ଭାବେ ଉପଭୋଗ କରିବା ପାଇଁ ଆମେ ପରମାନେଣ୍ଟ ଲାଇସେନ୍ସ ପାଇଯାଇଛେ।
ମାତ୍ର ଗୋଟାଏ ଦିନ ପାଇଁ ଛୁଟି ନେଇ ମୁଁ ଘରକୁ ଯିବାକୁ ଚାହେଁ।
ନାଇଁ, ତମେ ଯାଇପାରିବନି।
ରୋଜି, ତମେ ମୋର ସ୍ତ୍ରୀ, ତମେ ଥରେ ମୋ ମନ କଥା ବୁଝିବା ପାଇଁ ଚେଷ୍ଟା କର। ରାମ ସୀତାଙ୍କୁ ଦର୍ଶନ କରିବା ପାଇଁ ପ୍ରାଣ ଭିତରଟା ମୋର କାନ୍ଦି ଉଠୁଛି, ଆଉ କିଶୋରର ସେ କଅଁଳିଆ ମୁହଁଟି ସବୁବେଳେ ମୋ ଆଖି ଆଗରେ ନାଚି ଉଠୁଛି ଆଉ ନାଚି ଉଠୁଛି।
ପୁରୁଣା ପ୍ରେମିକା ମୁହଁଟା ଏଇଆ ନା?
ରୋଜି,
ଠିକ ଅଛି, ଘରକୁ ଯିବା ପାଇଁ ଯଦି ଏତେ ବ୍ୟାକୁଳ, ତାହେଲେ ଚାଲ ମୁଁ ବି ତମ ସାଥିରେ ଯିବି।
ତମେ ଯିବ?
ହଁ, କିନ୍ତୁ ମାତ୍ର ଗୋଟାଏ ରାତି ପାଇଁ। ଗାଡି ନେଇଯିବା ଆଉ ସେଇ ଗାଡିରେ ଫେରି ଆସିବା। ତମେ ଘରକୁ ଚିଠି କରିଦିଅ, ଆସନ୍ତା 25 ତାରିଖରେ ଆମେ ଘରକୁ ଯାଉଛୁ।
ତମେ ସତ କହୁଛ ରୋଜି? ଆସନ୍ତା 25 ତାରିଖ ଦିନ ତମେ ଆମ ଘରକୁ ଯିବ?
ଓ ସିଓର।
ରୋଜି,
କିଶୋରା, କିଶୋରା, ଆରେ ବାପାଙ୍କ ଡାକ, ଆଜି ପୁରା 25 ତାରିଖ, 3 ମାସ ପରେ ପିଲାଟା ଘରକୁ ଫେରୁଛି, କିଛି ତ ପୁଣି ଯୋଗାଡ଼ କରିବାକୁ ହବ। ମୁଁ ଏକା ମାଇ ପିଲା ଗୋଟେ, କଣ କବି କହିଲା, 3 ମାସ ପରେ ସାନ ଭାଇ ଘରକୁ ଫେରୁଛନ୍ତି, ବଡ ଭାଇ ଅଚିନ୍ତାରେ ଗାଁ ଚୌପାଟେ ବସିଛନ୍ତି।
ଅଚିନ୍ତାରେ ବସି ନାହିଁ ବିନା, ଅଚିନ୍ତାରେ ବସି ନାହିଁ, ମୁଁ ଟିକେ ମାଗୁଡ଼ି ମାଗି ସମୟରେ ଆମ ଅବିନାଶର ବାହାଘର କଥାବାର୍ତ୍ତା ହଉଥିଲି।
ବୁଝିଲ ବିନା, ଆଜି ଆନନ୍ଦରେ ମୋର ଛାତି ଫୁଲି ଉଠୁଛି। କାହିଁକି ଜାଣ? ବାପା ମରିଗଲା ବେଳେ ମତେ ପାଖକୁ ଢାକି କହିଥିଲେ, ମୁଁ ଯାଉଛି ରମିଓ, ଅବିନାଶ ତତେ ଲାଗିଲା,
ତୁ ତାକୁ ମଣିଷ କରିବୁ। ପାଞ୍ଚ ଜଣରେ ସେ ଜଣେ ହେଇ ଠିଆ ହେଲେ ସେ ପାରିରେ ମୁଁ ଶାନ୍ତି ପାଇପାରିବି। ଆଜି ଆଜି ମୋ ବାପାଙ୍କ କଥା ମୁଁ ଠିକ ରଖିପାରିଛି। ବୁଝିଲ ବୁଝିଲ ବିନା, ଯୋଉଦିନ ସେ ପୋଷ୍ଟ ମାଷ୍ଟର ମୋତେ ପାଖକୁ ଡାକି ରୋକ ଠକିରି 5,000 ଟଙ୍କା ମୋ ହାତରୁ ଗଣିଦେଲା, ଗାଁ ଲୋକ ଦେଖି ଅବାକ ହେଇଗଲେ। ଅବିନାଶ ଲେଖିଛି, କାର ଆସିବ, ମୋ ଭାଇ ଯେତେବେଳେ କାର ଆସି ଗାଁ ଦାଣ୍ଡରେ ଓହ୍ଲେଇ ପଡିବ, ଗାଁ ଲୋକ ଦେଖିବା ପାଇଁ ଧାଡି ବାନ୍ଧି ଠିଆ ହେଇଯିବେ।
ଅବିନାଶ ଚିଠିରେ ଆଉ କଣ ଲେଖିଛନ୍ତି ବା?
ଆଉ କିଛି ଲେଖି ନାହିଁ, ଖାଲି ଲେଖିଛି 5,000 ଟଙ୍କା ପଠେଇଲି, ଆସନ୍ତା 25 ତାରିଖ ଦିନ ଆମେ ଘରକୁ ଯାଉଛୁ।
ଆମେ ଘରକୁ ଯାଉଛୁ? ଆମେ ପୁଣି କିଏ?
ଓ ତାର ସାଙ୍ଗସାଥି କିଏ ହେଇଥିବା? ଆଉ କଣ,
ଆଉ ତମେ ଆଉ ଡେରି କରୁଛ କାହିଁକି?
ଆଉ କଣ କରିବ,
ତମେ ଗଲ ସେ ବାବୁଲି ବେହେରା ଟିକେ ବସା ଦହି ନେଇ ଆସିବ, ବସା ଦହି ଖାଇବାକୁ ଆମ ଅବିନାଶ ଭାରି ଭଲ ପାଆନ୍ତି ବା।
ତମ କଥା ତମେ କହି ଚାଲିଛ, ଆଉ ମୋ କଥା ସେ କଥା ହେଇପାରିବନି। ତମେ ବରଂ ଦହି ପାଇଁ ରଶ୍ମିକି ଡାକି ପଠେଇ ଦିଅ, ମୁଁ ଯାଉଛି ମାର୍କେଟରୁ କିଛି ମାଛ ଯୋଗାଡ଼ କରି ନେଇ ଆସିବି। ତମେ ତ ଜାଣିଛ ଆଇଁଷ ପାଣି ଟିକେ ନହେଲେ ସେ ଟୋକାଟା ଭାତ ପାଖରେ ବସିପାରିବନି। ମୁଁ ଯାଉଛି ସାଙ୍ଗେ ସାଙ୍ଗେ। ଏଇ ବିଣା, ମୁଁ କଣ କହୁଥିଲି କି?
କଣ ହେଲା?
ଇଏ ରଶ୍ମି କାହିଁକି ଆଗ ଭଳି ଆମ ଘରକୁ ଆସୁନି?
କେଡ଼େ ଅଭିଲା ଲୋକ ଇଏ! ହଇଏ ମହାପ୍ରସାଦ ଦେଖିକି ତ ନିର୍ବନ୍ଧ ସାରିଦେଲ, ଆଉ ବିବାହ ପୂର୍ବରୁ ତମେ ନିର୍ବନ୍ଧ କେମିତି ଦେଇ କହିଲ?
ଓ ଏଗୁଡା ସେ ପୁରୁଣା ଯୁଗର ଧରା ବନ୍ଧା ନୀତି, ଆଜିକାଲି ଏ ଯୁଗରେ ଚଳୁନି ବୁଝିଲ। ସେ କଥା ଥାଉ, ମୁଁ ଯାଉଛି ରଶ୍ମିକି ଡାକିଦେବି, ସିଏ ଆସି ତମକୁ ରୋଷେଇବାସରେ ସାହାଯ୍ୟ କରିବ ବୁଝିଲ। ମୁଁ ସାଙ୍ଗେ ସାଙ୍ଗେ ରଶ୍ମିକି ଡାକ। ଏ କଣ ଆଣିବି ବୋଲି କହୁଥିଲି?
ହାଇରେ ବିଥାତା, ୟା ଭିତରେ ଭୁଲି ଗଲେଣି କି? ମୁଁ ଯାହା ଦେଖୁଛି ଅବିନାଶକୁ ଦେଖୁ ଦେଖୁ ଆନନ୍ଦରେ ପାଗଳ ହେଇ
କୁଣ୍ଢେଇ ପକେଇବି।
ଆରେ ଛାଡ଼, ମୁଁ ନୁହେଁ ମ।
ବୁଝିଲ ବୁଝିଲ ବିଣା, 3 ମାସ ହେଲା ସେ ଟୋକାଟାର ମୁହଁ ମୁଁ ଦେଖିନି, ତାରି କଥା ଭାବି ଭାବି ରାତିରେ ମୋତେ ଭଲ ଭାବରେ ନିଦ ହୁଏନି। କଡ଼ ଲେଉଟିଏ ଦେଖିଲା ବେଳକୁ ତମ ଆଖିରେ ବି ଲୁହ। ଆଚ୍ଛା ତମେ କହିଲ ଅବିନାଶ ପାଇଁ ତମ ଆଖିରେ ଲୁହ ଗଡ଼ାଓନି?
ମୋ ସାଙ୍ଗରେ ନ ଖାଇଲେ ତାଙ୍କ ପେଟ ପୁରିନି। 3 ମାସ ହେଲା କୋଉଠି ଅଛନ୍ତି, କେମିତି ଅଛନ୍ତି ସେଇ ଠାକୁରେ ଜାଣନ୍ତି।
ଏ କାନ୍ଦିବ ପରେ, ଭଲ ଭାବରେ ରୋଷେଇ କର, ଟୋକାଟା ତା ସାଙ୍ଗସାଥି ମାନଙ୍କୁ ଧରି ଆସୁଛି ବୁଝିଲ, ଭଲ ଭାବରେ ରୋଷେଇ କର। ମୁଁ ଯାଉଛି, ମୁଁ ରଶ୍ମିକି ଡାକିଦେବି। ସେ
ଭାଉଜ,
ଏଇ ତ ରଶ୍ମି ଆସିଗଲାଣି। ଆଉ ଦେଖ ରଶ୍ମି, ତୁ ଟିକେ ଭାଉଜକୁ ରୋଷେଇ ବାସରେ ସାହାଯ୍ୟ କର ବୁଝିଲୁ। ମୁଁ ଯାଉଛି ସାଙ୍ଗେ ସାଙ୍ଗେ ଫେରି ଆସିବି। ହଁ କଣ ଆଣିବି ବୋଲି କହୁଥିଲି?
ଦହି ଆଉ ମାଛ।
ହଁ ଦହି ମାଛ, ଦହି ମାଛ, ଦହି ମାଛ, ଦହି ମାଛ।
କଣ ହେଇଛି କି ଭାଉଜ, ଆଜି କଣ ଆନନ୍ଦରେ ଭାଇଙ୍କ ଗୋଡ଼ ତଳେ ଲାଗୁନି?
କଣ ହେଇଛି କଣ ତମେ କିଛି ଜାଣିନ? ଏ ଅଜଣା ଚାଳ ଭାତ କେବେଠୁ ଖାଇଲେଣି ମ, ଆଉ ତାଙ୍କୁ ନେଇ କେମିତି ସଂସାର କରିବ?
ଦେଖ ଭାଉଜ, ସେମିତି ଥଟ କଲେ ମୁଁ ତମ ଘରୁ ମୋଟେ ଆସିବିନି।
ଆଜି ନ ଆସ, ବିବାହର ପରେ ଏମିତି ତ ଆସିବ ଯେ ଜମା ଯିବାକୁ ଇଚ୍ଛା କରିବନି।
ଭାଉଜ,
ମୋ ସାନ ଭଉଣୀଟା ପରା, ଚାଲ ଏ ଶାଢୀଟା ବଦଳେଇ ଦିଏ, ଗୋଟେ ଭଲ ଶାଢୀ ପିନ୍ଧି ଆସିବ। ଆଜି ପରା ତମର ସିଏ ଆସୁଛନ୍ତି।
ସିଏ ସିଏ କିଏ?
ସିଏ ମ
ଭାଉଜ।
ଲୋକ ଦେଖାଣିଆ ବାହାଘର ସିନା ହେଇନି, ମନ ଦିଆ ନାହିଁ ତ ସରିଛି, ଆଉ ଲାଜ କାହିଁକି? ଅଣ୍ଟାରେ ପଣତ ବାନ୍ଧି ରୋଷେଇ କରିବ, ଯାଅ ଯାମ। ମୋ ସାନ ଭଉଣୀଟା ପରା, ଚୁଲିଟା ଲଗେଇ ଦିଏ, ହାଣ୍ଡିଟା ବସେଇ ଦବ, ଯାମ।
ବୋଉ ବୋଉ,
କଣ ଲେଖେ?
ବୋଉ, ନେଳିଆ କାର ଆମ ଗାଁରେ ଆସୁଛି, ଗାଁ ଲୋକମାନେ କହୁଛନ୍ତି ସେଥିରେ କଣ ସାନ ବାପା ହଉଛନ୍ତି। ହଁ ଲୋ ବୋଉ, ଏ ଦେଖି ବସୁନୁ, ଆସୁନୁ, ଆ ବା।
ଏ ଯା ବା, ତୋ ସାନ ବାପା ଆସିଲେ କେତେ, ନ ଆସିଲେ କେତେ, 3 ମାସ ହେଇଗଲା ଆମ କଥା ତାଙ୍କର ମନେ ପଡିଲାନି, ଆଜି ଆସିଲେ ନା ମୁଁ ଜମା କଥା କହିବି।
ହେଲେ ବୋଉ, ସେ କାର ଅଛି ଆମ ତାଣ୍ଡରେ ଛିଡ଼ା ହେଲାଣି, ଦେଖି ବସୁନୁ, ଆସୁନୁ, ଆ ବା। ଏଇ ବା ସାନ ବାପା ଆଇଲେଣି, ଏଇ ବା ସାନ ବାପା ଗାଁରୁ ଓଲିକି ଆଇଲେଣି।
କାହିଁ ବା?
ଏଇ ବା ଆଉଛନ୍ତି।
କିଶୋର
ସାନାବା,
ଆରେ କେମିତି ଅଛୁ
ସାନାବା? ମୋ ବଲ କାହିଁ?
ବଲ
ମୋ ଜୋତା
ଆଇଲେ।
ହେଡ଼ା ଅବିନାଶ, ଏଇ ଗୋଟେ ତମ ଘର? ଛି 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 ଛି।
ଅବିନାଶ
ଭାଉଜ,
ଏ ଝିଅଟି କିଏ? ଅବିନାଶ,
ଇଏ ମୋ ସ୍ତ୍ରୀ ରୋଜି, ଇଏ ମୋର ଭାଉଜ।
ଥାଉ, ସେଇଟା ମତେ ବୁଝେଇବାକୁ ପଡିବନି, ଦେଖୁ ଦେଖୁ ମୁଁ ଅନୁମାନ କରି ନେଇଛି। ହେଲେ ଅବିନାଶ, ଏଇ ଗୋଟା ତମ ଘର ନାହିଁ କି? ରୁଚି ତମର ଅବିନାଶ, ଏଠି ମଣିଷ ରହୁଛନ୍ତି କାହିଁ? ଆମର ଯେମିତି ଘରେ ଆମ କୁକୁର ବି ରହୁନି।
3 ମାସ ପରେ ମୋ ଭାଇଟା ଘରକୁ ଆଇଛି, ମାଛ ରନ୍ଧା ସରିବ, ମୋ ଭାଇ ମୋ ସାଙ୍ଗରେ ବସି ଖାଇ ସାରିବ, ତାପରେ ତୋ କଥା ଶୁଣାଯିବ।
ଭାଇ ଦେଖି ଦେଖି ତୋ ମୁହଁଟି ଦେଖି, ଆରେ 3 ମାସ ହବ ତୋ ମୁହଁକୁ ମୁଁ ଦେଖିନି ରେ, ଦେଖି ଦେଖି ତୋ ମୁହଁଟି। ଆରେ ଅବିନାଶ, ଆରେ ଇଏ ଝିଅଟି କିଏ?
ଇଏ ମୋ ସ୍ତ୍ରୀ।
କଣ କହିଲୁ ଅବିନାଶ, ତୁ କଣ କହିଲୁ? ମୁଁ ଶୁଣିବାରେ ଭୁଲ ହେଇନି ତ? ଇଏ ତୋର କିଏ?
ହଷ୍ଟେଜ ଅବିନାଶ, ଏ ଲୋକଟା କଣ କାଲ ନା କଣ କିଛି ଶୁଣିପାରିଲନି?
କିଛି ଜାଣିପାରିଲୁନି? ମୁଁ ତା ୱାଇଫ୍, ସେ ମୋ ହଜବେଣ୍ଡ। ଅଫକୋର୍ସ ରିସେଣ୍ଟଲି ଆମର ମ୍ୟାରେଜ ହେଇଛି।
ଅବିନାଶ, ତେଣେ ଯଦି ତମର ବିବାହ କରିବାର ଥିଲା, ବିବାହ ପୂର୍ବରୁ ପଦେ ତମ ଭାଇକି ପଚାରି ପାରିଲୁନି?
ଆରେ ଅବିନାଶ, ତୁ ବିବାହ କରି ଘରକୁ ବହୁ ନେଇ ଆସିଛୁ ନାହିଁ ରେ, କିନ୍ତୁ ମୁଁ ଯେ ରଶ୍ମି ସହିତ ତୋର ବିବାହ ସ୍ଥିର କରି ମହାପ୍ରସାଦ ନିର୍ବନ୍ଧ କରି ସାରିଛି।
ଭାଉଜ ଭାଉଜ, ଶିକାରେ ଯୋଉ କ୍ଷୀରାହାଣ୍ଟା ରଖିନଥିଲ, ଶିକାଟା ଛିଡି କ୍ଷୀରାହାଣ୍ଟା ତଳେ ପଡିଗଲା। କଣ ହେଇଛି ଭାଉଜ? ତମେ କାନ୍ଦୁଛ, କଣ ହେଇଛି?
ତମ କପାଳରେ ନିଆଁ ଲାଗିଯାଇଛି ରଶ୍ମି, ତମ କପାଳରେ ନିଆଁ ଲାଗିଯାଇଛି।
ମାନେ
ଅବିନାଶ ବିବାହ କରି ଘରକୁ ବୋହୁ ନେଇ ଆସିଛି।
ତୁକୁ ମୁସିର ଛୋଟିଆ ନୀଳ ଭାଙ୍ଗି ଦେଇଗଲା ଅଦିନ ଛଡ଼, ଗଢ଼ିବାକୁ ଯାଇ ସୁନା ସଂସାର, ବିଧାତା ଗଢ଼ିଲା ଲୁହର ଘର, ପୁନେଇ ତ ହେଲା
ଅବିନାଶ। ଏଇଗୋଟା ତମର ତାହେଲେ ସେଇ ପୁରୁଣା ପ୍ରେମିକା?
ବୋହୁମା
ସଡ଼ା, ବୋହୁମା କଣ, ବୋହୁମା କଣ ନନ୍ସେନ୍ସ ମ୍ୟାମ୍ ସାହେବ ବୋଲି କହିପାରୁନୁ?
ବି କେୟାରଫୁଲ ରୋଜି, ମୋରି ଆଗରେ ମୋ ବଡ ଭାଇଙ୍କୁ ଏମିତି ଅସମ୍ମାନିତ କଲେ ଆଇ କ୍ୟାନ୍ ଟଲେଟ୍ ଇଟ୍।
ଓହୋ, ତମେ ତାହେଲେ ଏଠି ଭାଇ ଭାଉଜକୁ ଦେଖି ଖୁବ୍ ଇନୋସେଣ୍ଟ ହେଇଯାଉଛୁ ନାଇଁ? କିନ୍ତୁ ବିବାହ ପୂର୍ବରୁ କଣ୍ଡିସନଟା ମନେ ଅଛି ତ? ଅବିନାଶ, ଏଇ ତାକୁ ଭାଇ ବୋଲି ସମ୍ବୋଧନ କରିବାକୁ ତମ ଟିକେ ଲାଜ ଲାଗୁନି? ତମ ଟିକେ ଘୃଣା ଲାଗିଲାନି? ଠିକ ଅଛି, ତମର ଯାହା କାମ ବାକି ଅଛି ଶୀଘ୍ର ସାର, ମୁଁ ତମକୁ ମାତ୍ର 5 ମିନିଟ୍ ସମୟ ଦଉଛି, ମୁଁ ଗାଡ଼ିରେ ଅଛି, ଶୀଘ୍ର ଆସ। ହଁ, ଟିଏମ୍ କରିଥିବା ସେ 5,000 ଟଙ୍କାଟା ବି ସାଥିରେ ନେଇଯିବ, ଆଉ ଯଦି ଏଠି କେହି ପ୍ରତିବାଦ କରେ ତାହେଲେ ତାକୁ ଚପଲ ମାରି ବୁଝାଇଦେବ। ତମେ ହଉଛ ବିଶ୍ୱତାସ ପଟ୍ଟନାୟକ ଭିଣୋଇ ଆଉ ରୋଜି ପଟ୍ଟନାୟକ ହଜବ୍ୟାଣ୍ଡ, ମାଇଣ୍ଡ ଇଟ୍।
ଅବିନାଶ, ବାପା ମରିଗଲା ପରେ ମୁଁ ତତେ ସନ୍ତାନ ସ୍ନେହରେ ଲାଳନ ପାଳନ କରି ଆଣିଛି, କେବେ କୋଉଦିନ ମୁଁ ତତେ କିଛି ମାଗିନି, ହେଲେ ଆଜି ମୋର ଗୋଟିଏ ମାଗୁଣୀ ତୁ ରଖିବୁ ଭାଇ। ତୁ ରଶ୍ମିକି ବିବାହ କର, ଦୁଇଟି ସ୍ତ୍ରୀ ବିବାହ କରିବା ତ କିଛି ବିଚିତ୍ର ନୁହେଁ, ତୁ ରଶ୍ମିକି ବିବାହ କର। ଅବିନାଶ, ମୁଁ ଯେ ମହାପ୍ରସାଦର ନିର୍ବନ୍ଧ କରି ସାରିଛି, ମତେ ସେ ମହାପ୍ରସାଦରୁ ଋଣୀ କରନି ଭାଇ, ମତେ ସେ ମହାପ୍ରସାଦରୁ ଋଣୀ କରନି
ଭାଇ। ତମେ ମତେ କ୍ଷମା କର ଭାଇ, ତମେ ମତେ କ୍ଷମା କର, ସେ ସମ୍ବନ୍ଧରେ ତମେ ମତେ ବାଧ୍ୟ କର ନା। ରୋଜି କଥାରେ ସାମାନ୍ୟ ବ୍ୟତିକ୍ରମ ହେଲେ ମୋ ସ୍ଥାନ ହବ ଜେଲଖାନାର ଡାର୍କ ରୁମ୍।
କାହିଁକି, କଣ କରିଛୁ ତୁ?
କଣ କରିଛୁ ତମେ?
କଣ ତମେ କରିଛୁ ଅବିନାଶ ଭାଇ?
କହ ଅବିନାଶ, କଣ କରିଛୁ ତୁ?
କଣ କରିଛୁ ତମେ କୁହ
ଅବିନାଶ ଭାଇ, କାହିଁକି ତମେ ଜେଲ ଯିବ କୁହ
ନା? ସେ କଥା ମୁଁ ତମ ମାନଙ୍କୁ କହିପାରିବିନି, କହିଲେ ତମେ ମାନେ ଧୈର୍ଯ୍ୟ ଧରିପାରିବନି। ତମ ଅବିନାଶ ଆଜି ମରିଯାଇଛି, ଜଳି ଯାଇଛି, ପୋଡି ପାଉଶ ହେଇଯାଇଛି।
ଅବିନାଶ, କଣ ସରିଲା ମୋ ସହିତ ଯିବ ନା? ଏଠି ଭାଇ ଭାଉଜଙ୍କ ଟ୍ରାଜେଡି ସିନ୍ ଦେଖୁଥିବ?
ମୁଁ ଆସୁଛି ଭାଇ, ଟିକେ ଠିଆ ହ। ଅବିନାଶ, ତୋ ପଠେଇଥିବା 5,000 ଟଙ୍କା ମୁଁ ତାକୁ ସେମିତି ସାଇତି ରଖିଛି, କେତେ ଅଭାବ ଅସୁବିଧାରେ ପଡି ମଧ୍ୟ ମୁଁ ତାକୁ ଖର୍ଚ୍ଚ କରିନି ରେ, ମୁଁ ତାକୁ ସେମିତି ସାଇତି ରଖିଛି, ଗଲାବେଳେ ସେ 5,000 ଟଙ୍କା ତୁ ନେଇଯା।
ନା ଭାଇ, ସେ ଟଙ୍କା ହଉଛି ମୋ ଅଭାଗିନୀ ରଶ୍ମି ପାଇଁ ମୋର ଶେଷ ଉପହାର। ଅବିନାଶ, ତମର ଅବିନାଶ ଆଜି ମରିଯାଇଛି ଭାଇ।
ଅବିନାଶ,
ଆଉ ତା ସାଥିରେ ମରିଯାଇଛି ଝରା ଅତୀତର ଝରି ଯାଇଥିବା ଅତି ଆପଣାର ସେଇ ଟୁକୁ ମୁସି।
ଟୁକୁ ମୁସି ରେ ଟୁକି ମୁସି, ତୋରି ଖୁସି ରେ ମୋରି ଖୁସି।
ଚାଲ,
ମୁଁ ଆସୁଛି ଭାଇ।
ଅବିନାଶ,
ଟୁକୁ ମୁସି ରେ ଟୁକି ମୁସି, ତୋରି ଖୁସି ରେ ମୋରି ଖୁସି।
ମର ମର ହତଭାଗି, ଆଜି ମୁଁ ତତେ ମାରୁ ମାରୁ ମାରିଦେବି। ତତେ କେତେ ଥର ମନା କରିଛି ଅବିନାଶ ସାଙ୍ଗରେ ମିଳାମିଶା କର ନା, ସେତେବେଳେ ତ ମୋ କଥା ଶୁଣିଲୁନି, ଏବେ ତୋ ନା ଯୋଉ ବଦନାମ ହେଲାଣି ତତେ ଆଉ କିଏ ବାହା ହବ?
ଭାଇ
ଚୁପ, ଭାଇ ମତେ ଭାଇ ବୋଲି ଡାକିବାକୁ ତତେ ଲଜ୍ଜା ହେଉନି? କେତେ ଆଶା କରିଥିଲି ତୋର ମହାଦେବୀ, ଅଳତରଙ୍ଗା ପାଦ ଦୂରୀ ଟେକି ତୁ ଯେତେବେଳେ ସବାରିକୁ ଉଠିବୁ, ବାପାବୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିବି, ତମେ ସେ ମରଣପରି ଥାଇ ଦେଖ, ରଶ୍ମିକୀ ଶଙ୍ଖା ସିନ୍ଦୁର ପିନ୍ଧେଇ ମୁଁ ତା ଶାଶୁଘରକୁ ବିଦା କରୁଛି। ହେଲେ ପାରିଲିନି ଭଉଣୀ, ସବୁ ଆଶା ମୋର ଆଶା ରହିଗଲା, ମୁଁ ପାରିଲିନି ଭଉଣୀ, ମୁଁ ପାରିଲିନି।
ତମେ କାନ୍ଦୁଛ ଭାଇ?
ମୁଁ ତତେ ମାରିଲି ନା ରେ। କାହିଁକି ମାରିଲି? କଣ ପାଇଁ ମାରିଲି? ଗୋଟିଏ ଦିଗରେ ଅଭାବ ଯନ୍ତ୍ରଣା, ଆଉ ଗୋଟିଏ ଦିଗରେ ତୁ ମୋର ବାଛନ୍ଦ ଭଉଣୀ। ଏସବୁ କଥା ଚିନ୍ତା କଲା ବେଳକୁ ମୋ ମୁଣ୍ଡ ଭିତରଟା କଣ ହେଇଯାଉଛି ଭଉଣୀ, ମୁଁ ପାଗଳ ହେଇଯାଉଛି ଭଉଣୀ, ମୁଁ ପାଗଳ ହେଇଯାଉଛି।
ପାପା ମୁଁ ମରିଛି ପରେ ମୁଁ ତମରି ପାଖରେ ବଞ୍ଚିଥିଲି, ତମେ ବେକାର ହେବି ମତେ କୌଣସି ଦିନ କୋଉଥିରେ ଅଭାବ ରଖିନଥିଲ। ହେଲେ ହେଲେ ଅବିନାଶ ଭାଇ ସେ ମୋ ଜୀବନ ଖାତାରେ ସବୁଦିନ ପାଇଁ ନାଲି ଛକ ଟାଣି ଦେଇ ଚାଲିଗଲେ, ସେଇ କଳଙ୍କରୁ ମୁକ୍ତ ହେବା ପାଇଁ ମୁଁ ଅଛି।
କଣ ମରିବାକୁ ଯିବୁ? କାହିଁକି ମରିବୁ? କଣ ପାଇଁ ମରିବୁ? ଆରେ ତୁ ତ ଅଶିକ୍ଷିତ ନୁହୁ, ମ୍ୟାଟ୍ରିକ ପାସ୍ କରିଛୁ, ନିଜ ଗୋଡ଼ ନିଜେ ଠିଆ ହେଇପାରିବୁନି?
ହଁ ଭାଇ।
ଅମିୟ ଘରେ ଅଛ? ଅମିୟ, ଓ ଅମିୟ।
ଆଜ୍ଞା ବାଞ୍ଛାନିଧି ବାବୁ।
ଆରେ ବାବୁ, ଆଜି ତମ ଦୁଃଖରେ ମୋ ଛାତିଟା ଫାଟି ଯାଉଛି। ସେତେବେଳେ ମୁଁ କହୁଥିଲି ନା ଭାଇକୁ ପାଠ ପଢି ମଣିଷ କର ନା, କେତେବେଳେ ତମେ କାନ୍ଦିବ ନେତା ଆଉ କାନ୍ଦିବ କି? କଥାରେ ଅଛି, ଗଛ ଲଗେଇଲେ ଖାଇବୁ ଫଳ, ମଣିଷ ପୋଷିଲେ ପାଇବୁ କଣ?
ଏ ଅସମୟରେ କାହିଁକି ଆସିଲି ମଉସା?
ଆଲୋ ମା, ଏତେ ଗୁଡ଼ାଏ ଟଙ୍କା ଯେତେବେଳେ ତମକୁ ଦେଇଛି, ମୋର କଣ ସମୟ ଅସମ୍ଭବ ଜ୍ଞାନ ରହୁଛି? ଆଜିରେ ମୋ ଟଙ୍କାଟା ଦେଇଦିଅ ଅମିୟ।
ବାଞ୍ଛାନିଧି ବାବୁ, ଆଜି ଆଜି ମୁଁ ଏତେ ଗୁଡ଼ାଏ ଟଙ୍କା କେମିତି ଦେବି କହିଲେ? ମୋର ପରିସ୍ଥିତି ସମ୍ପର୍କରେ ସବୁ ତ ଆପଣ ଜାଣନ୍ତି, ମତେ ଗୋଟିଏ ମାସ ସମୟ ଦିଅନ୍ତୁ, ମୁଁ ଧୀରେ ଧୀରେ ଆପଣଙ୍କ ଟଙ୍କା ସବୁ ପରିଶୋଧ କରିଦେବି।
ଆଜି ମାନେ ଏଇ ମୁହୂର୍ତ୍ତରେ ଦେବାକୁ ହବ, ବନ୍ଧକି ସର୍ତ୍ତ ଅନୁଯାୟୀ ତମର ମିଆଦ ପୁରିଗଲାଣି, ତେଣୁ ଭଲରେ କହୁଛି ତମେ ଏ ଘର ଛାଡ଼ିଦିଅ।
ବାଞ୍ଛାନିଧି ବାବୁ ଦେଖନ୍ତୁ, ବାଞ୍ଛାନିଧି ବାବୁ, ଜମି ବାଡ଼ି ସବୁ ତ ଆପଣଙ୍କ ପାଖରେ ବନ୍ଧକି ରହିଛି, ମାତ୍ର ଅଛି ଏଇ ଘର ଖଣ୍ଡିକ।
ତୋର ଯୋଉ ଜମି ସେଥିରେ ତ କୃଷକ ହଳିବନି, କେବଳ ତୋର ଏଇ ଘର ଖଣ୍ଡିକୁ ଲକ୍ଷ୍ୟ କରି ମୁଁ ଟଙ୍କା ଦେଇଛି, ଆଜି ମୋ ଟଙ୍କା ପରିଶୋଧ କରିଦିଅ।
ତମର କଣ ହୃଦୟ ନାହିଁ ମଉସା?
ହଁ ମୋର ସେ ହୃଦୟ ଅଛି, ଯେତେବେଳେ ବିଶ୍ୱତ୍ରାସ ବାବୁଙ୍କୁ ଭୋଟ ଦିଅ ବୋଲି କହି ମୁଁ ତମ ପାଖରେ ହାତ ମାଗିଥିଲି, ସେତେବେଳେ ତମର ହୃଦୟ ଥିଲା ତ, ତେଣୁ କହୁଛି ଏ ଘର ଛାଡ଼ିଦିଅ।
ଓହୋ, ତାହେଲେ ସେଇ ଆକ୍ରୋଶରେ ଆଜି ଆପଣ ଆମ ଘର ଦଖଲ କରିବାକୁ ଆସିଛନ୍ତି? ନାଇଁ, ଠିକ ଅଛି, ଅମିୟ ଦାସ ତା ଜୀବନରେ କେବେ ଅନ୍ୟାୟ କରିନି, ଆଜି ମଧ୍ୟ ଅନ୍ୟାୟ କରିବନି, କରଜ ଟଙ୍କା ବିନିମୟରେ ଆପଣ ଘର ଦଖଲ କରନ୍ତୁ, ମୁଁ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଚାଲି ଯାଉଛି।
କୁଆଡ଼େ ଯିବା?
ଗଛ ତଳକୁ। ବାଛାନିଧି ବାବୁ, ଆମେ ଏ ଘର ଛାଡ଼ି ଦେଉଛୁ, ଆପଣ ଏ ଘର ଦଖଲ କରନ୍ତୁ, ମାଙ୍କ ଜନ୍ମଭୂମି, ଆଜି ତୋର ହତଭାଗା ପୁଅଟା ସବୁଦିନ ପାଇଁ ତୋ କୋଳରୁ ବିଦାୟ ନେଇ ଚାଲିଯାଉଛି। ମା, ତୋ କୋଳରୁ ବିଦାୟ ନେଇ ଚାଲିଯାଉଛି।